ॐ नमो भगवते वासुदेवाय, ॐ नमो भगवते वासुदेवाय। श्रीमद्भागवतं दशम स्कंध द्वितीय अध्याय, दशम 62 अध्याय, श्लोक 2। बाणपुत्र शतज्येष्ठो बाणपुत्र शतज्येष्ठो बड़े राशीन महात्मनः, बड़े राशीन महात्मनः, जेन बामन रूपाय, जेन वामन रूपाय हरये अदायी मेदिनी, हरये अदायी मेदिनी। बाणपुत्र शतज्येष्ठो बड़े राशीन महात्मनः, हरे अदाय मेदिनी। बाणपुत्र शतज्येष्ठो वररासीन् महात्मनः, येन वामन रूपाय हरे अदाय मेदिनी। बाणपुत्र शतज्येष्ठो बड़े राशीन महात्मनः, येन वामन रूपाय हरये अदायी मेदिनी। बाणपुत्र शतज्येष्ठो बड़े राशीन महात्मनः, येन वामन रूपाय हरे अदाय मेदिनी। बाणपुत्र शतज्येष्ठो बड़े राशीन महात्मनः, येन वामन रूपाय हरे अदाय मेदिनी। बाणपुत्र शतज्येष्ठो बड़े राशीन महात्मनः, येन वामन रूपाय हरये अदाय मेदिनी। शतज्येष्ठो बड़े राशीन महात्मनः, येन वामन रूपाय हरये अदाय मेदिनी। प्रकृतिरे श्लोक ये मैंने ये 1/4 विराट बड़ श्लोक अच्छे आम अधा रखिलु कहीं अल्प लिखिलु सब समय बहुत चल जो बहुत से किंतु ये पूर्ण श्लोक हूँ ये तसौ अस्य सुतो बाण शिव भक्ति रतः सदा मान्यो बदान्यो धीमाश्च सत्यसंधो दृढ़व्रतः शोणिताख्ये पुरे ग्रामी स्वराज्यमकरोत्पुरा तस्य शंभो प्रसादेन किंकरा एवते अमरा सहस्रबाहोर बाद्येन तांडवे तोषयन् नृडम्। अर्थ होची अनुवाद कहुची जे श्री सुखदेव गोस्वामी कहते बामन देव रूपे आविर्भूत भगवान श्री हरि को जे समग्र पृथ्वी दान करते सही महात्मा बड़ी महाराज सतपुत्र ज्येष्ठ थिला बाण बड़ी ओरसरु बाणासुर देवादिदेव शिव परम भक्त थे तार व्यवहार सदा सर्वदा सम्मानास्पद थिला एवं से महानुभव बुद्धिमान सत्यनिष्ठ एवं दृढ़व्रत थिला। मनोरम सोनितपुर नगरी थिला तार राज्यर अधीन जेहेतु देवादिदेव श्री शिवजी तांकु अनुग्रह करथिले ତେଣୁ ଦେବତାଗଣ ଭୃତ୍ୟ ସଦୃଶ ବାଣାସୁର ନିକଟରେ ଆଜ୍ଞାମ୍ବ ହୋଇ ରହୁଥିଲେ। ଥରେ ଶିବ ଯେତେବେଳେ ତାଙ୍କର ତାଣ୍ଡବ ଲୀଳା କରିଥିଲେ, ସେତେବେଳେ ବାଣ ତା'ର 100,000 ହାତ ଦ୍ୱାରା ବାଦ୍ୟଯନ୍ତ୍ର ସଙ୍ଗୀତ ମାଧ୍ୟମରେ ଶିବଙ୍କୁ ବିଶେଷ ଭାବରେ ସନ୍ତୁଷ୍ଟ କରିଥିଲା। ଏ ଗୋଟିଏ ଶ୍ଳୋକ, ଏତେ ବଡ଼ ଶ୍ଳୋକ ରହିଛନ୍ତି। ହରେ କୃଷ୍ଣ ଅବସ୍ତ ଭକ୍ତ ସଜନ ବନ୍ଧୁ ମାତୃବନ୍ଧୁ, ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ତେଣୁ ଆମର ଏଇ କଥା ଚାଲିଛନ୍ତି 10:62 ଅଧ୍ୟାୟ। ଭଗବାନ ଯୁଦ୍ଧ କରିବେ ଶିବଜୀଙ୍କ ସହିତ, କାହିଁକି ନା ଉଷା ଏବଂ ଅନିରୁଦ୍ଧଙ୍କ ମିଳନରେ ଏହିସବୁ ଘଟଣା ହେବ। ଏ ଭଗବାନଙ୍କ ଏଭଳି ଗୋଟିଏ ଲୀଳା ହୋଇଥିଲା, ତେଣୁ ଏଇ ଲୀଳାଟିକୁ ବର୍ଣ୍ଣନା କରାଯାଉଛି। ଏଠି ଆମେ ଗତକାଲି କହିଥିଲେ, ବାଣସ୍ୟ ତନୟା ମୂଷା ମୁପଜେମି ଯଦୁତ୍ତମ ତତ୍ର ଯୁଦ୍ଧ ମବୁତ ଘୋରମ ହରିଶଙ୍କର ଶଙ୍କରୟୋର୍ମତ୍ ଏତତ୍ ସର୍ବ ମହାଯୋଗିନ ସମାଖ୍ୟାତୁ ତମ ହରସି। ପରୀକ୍ଷିତ ମହାରାଜ ଘଟଣାଟି ଜାଣିଥିଲେ, ଶୁଣିଥିଲେ, ତେଣୁ କିନ୍ତୁ ତଥାପି ସେ ସୁଖଦେବ ଗୋସ୍ୱାମୀଙ୍କ ଠାରୁ ଶୁଣିବା ପାଇଁ ଚାହିଁଲେ। ତେଣୁ ଏ ପ୍ରଶ୍ନଟି କଲେ, କିଭଳି ଭାବରେ ଉଷା ଅନିରୁଦ୍ଧଙ୍କୁ ବିବାହ କରିଥିଲେ ଏବଂ ତା ପାଇଁ ଭଗବାନ କୃଷ୍ଣ ଶଙ୍କରଙ୍କ ସହିତ ଯୁଦ୍ଧ କରିଥିଲେ। ଏସବୁ ଲୀଳାକୁ ବିସ୍ତାର ଭାବରେ 62 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ବାଣ ପୁତ୍ର ସତ ଜ୍ୟେଷ୍ଠ, ବାଣ କହିଲେ ଏ ଯେଉଁ କ'ଣ ଏଇ ବଳିଙ୍କର ପୁତ୍ର ବାଣ, ବାଣାସୁର ବୋଲି କୁହାଯାଉଛି, କିନ୍ତୁ ଏଠି ଅସୁର କୁହାଯାଏ ନାହିଁ। କାହିଁକି ନା ବାଣର ମଧ୍ୟ ବହୁତ ଭଲ ଗୁଣ ଥିଲା, ତେଣୁ ବାଣାସୁର ବୋଲି ନ କହି ଖାଲି ବାଣ ବୋଲି କୁହାଗଲା। ବାଣ ପୁତ୍ର ସତ ଜ୍ୟେଷ୍ଠ, ଇଏ ବଳି ମହାରାଜଙ୍କର 100 ପୁତ୍ରଙ୍କ ଭିତରେ ଜ୍ୟେଷ୍ଠ ପୁତ୍ର ଥିଲେ ବାଣ ଜ୍ୟେଷ୍ଠ। ବଳେ ରାସିନ ମହାତ୍ମନ, ବଳି ମହାରାଜ ଜଣେ ମହାତ୍ମନ, ମହାତ୍ମା ସିଏ ବଳି ରାସିନ ମହାତ୍ମନ, ମହାତ୍ମା କହିଲେ। ଏବଂ ମହାତ୍ମାର ଭଗବତ ଗୀତାରେ ଭଗବାନ କହିଛନ୍ତି, ମହାତ୍ମା କିଏ ନା ଯେଉଁମାନେ ପ୍ରକୃତରେ ଏ ଭୌତିକ ଜଗତର ଗୁଣ ଭିତରେ ନଥାନ୍ତି। ମହାତ୍ମା ଅନୁସ୍ତୁମାଙ୍କ ପାର୍ଥ ଦୈବୀ ପ୍ରକୃତି ମାଶ୍ରିତା ବଦନ୍ତି ଅନ୍ୟ ମନୁଷ୍ୟ ଜ୍ଞାନତା ଭୂତାଦିମ ବୟମ। ମହାତ୍ମାମାନେ କ'ଣ ହେଉଛନ୍ତି ନା ଏ ଭୌତିକ ଜଗତର ତ୍ରିଗୁଣ ଭିତରେ ନଥାନ୍ତି, ସେମାନେ ତ୍ରିଗୁଣର ଉର୍ଦ୍ଧ୍ୱରେ ଥାଆନ୍ତି, ଦୈବୀ ଗୁଣ ଅଧୀନରେ ଥାଆନ୍ତି। ସେମାନେ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ଅଧୀନରେ ସେମାନେ ଥାଆନ୍ତି, ମହାତ୍ମା ସେମାନେ। କିନ୍ତୁ ତାଙ୍କ ଭିତରେ ବହୁତ ଯେଉଁ ମହାତ୍ମାମାନେ ଅଛନ୍ତି, ତାଙ୍କ ଭିତରେ ମଧ୍ୟ ଜ୍ୟେଷ୍ଠ ଶ୍ରେଷ୍ଠ ହେଉଛନ୍ତି 12 ମହାତ୍ମା, 12 ମହାଜନ ବୋଲି ଭାଗବତ 6 ତୃତୀୟ ଅଧ୍ୟାୟରେ ଯମରାଜ ତାଙ୍କର ଦୂତମାନଙ୍କୁ କହୁଛନ୍ତି। ଏ 12 ଯଦି ମହାଜନ, ତାଙ୍କ ଭିତରେ ବଳି ଜଣେ ମହାଜନ। ତେଣୁ ବଳି ଏଇ ଯେଉଁ ମହାଜନ ରହିଛନ୍ତି, କ'ଣ ଏମାନେ ହେଉଛନ୍ତି ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ଇତ୍ୟାଦି, ଏମାନେ 12 ମହାଜନ ରହିଛନ୍ତି। ଧର୍ମର ତତ୍ତ୍ୱକୁ ସେମାନେ ହିଁ କହିପାରନ୍ତି ବା ଜାଣନ୍ତି, ଅନ୍ୟମାନେ କେହି ଜାଣନ୍ତି ନାହିଁ। ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟାନ୍, ଧର୍ମର ତତ୍ତ୍ୱ ବହୁତ ଗଭୀର। ତେଣୁ ମହାଜନ ଜନ ଗତ ସ ପନ୍ଥା, ମହାଜନମାନେ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଛନ୍ତି ସେଇଟାକୁ ଆମେ ଗ୍ରହଣ କରିବାକୁ ପଡ଼ିବ। ବହୁତ ବଡ଼ ବଡ଼ ସାଧୁ ମୁନି ଋଷିମାନେ ସବୁ ରହିଛନ୍ତି, କିନ୍ତୁ ସେମାନେ ଧର୍ମର ତତ୍ତ୍ୱକୁ ଜାଣନ୍ତି ନାହିଁ। ଆମେ ଆ ପୂର୍ବରୁ ଆଲୋଚନା କରୁଥିଲେ, ଯେତେବେଳେ ସୌଭରୀ ଋଷିଙ୍କର କଥା ଆସିଥିଲା, ଏ 10:17 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, କିଭଳି ଭାବରେ ଯେଉଁ ସୌଭରୀ ଋଷି ଜଳ ଭିତରେ ଯମୁନା ଜଳ ଭିତରେ ରହିକରି 10,000 ଧରି ତପସ୍ୟା କରିଥିଲେ, କିନ୍ତୁ ସିଏ ଧର୍ମର ତତ୍ତ୍ୱକୁ ଜାଣିପାରିଲେ ନାହିଁ। ଏଭଳି ଭାବରେ ଯେଉଁ ଧର୍ମର ତତ୍ତ୍ୱ ବହୁତ ଗଭୀର, ମହାତ୍ମାମାନେ ମହାଜନମାନେ ଯେଉଁ ତତ୍ତ୍ୱକୁ ପ୍ରକାଶ କରିଛନ୍ତି ସେଇଟା ହେଉଛି ପ୍ରକୃତ ଧର୍ମ, ସେମାନେ ହିଁ ଧର୍ମକୁ ଜାଣନ୍ତି। ତେଣୁ ଏଇ ଧର୍ମର ତତ୍ତ୍ୱକୁ ସେମାନେ ହିଁ ଜାଣନ୍ତି, ଅନ୍ୟମାନେ ଜାଣିପାରନ୍ତି ନାହିଁ। ଯେଉଁ ସୌଭୀର ଋଷି 10,000 ଧରି ତପସ୍ୟା କରିଥିଲେ ଜଳ ଭିତରେ, ନିତି ତାଙ୍କର ଯୋଗୀ ଯେଉଁ ସିଦ୍ଧି ଥିଲା ଜଳ ଭିତରେ ରହିକରି ସେ ତପସ୍ୟା କରୁଥିଲେ, ସେ ଅକ୍ସିଜେନ୍ ନେଇକି ବଟଲ୍ ରଖିକରି ନିଶ୍ୱାସ ରହୁଥିଲେ ତା ନୁହଁ, ତା ଭିତରେ ସେ ଏଭଳି ଭାବରେ ସବୁ ଯୋଗ ସିଦ୍ଧି ଥିଲା, ତା ଭିତରେ ରହିକରି ମଧ୍ୟ ସେ ରହିପାରୁଥିଲେ, ଏତେ ସବୁ ଯୋଗ ସିଦ୍ଧି ଥିଲା। ତେଣୁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, କଶ୍ଚିତ୍ ଯତତି ସିଦ୍ଧଏ, 1,000,000 ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ୍ ଲୋକ ଜୀବନରେ ସିଦ୍ଧି ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି। ସେହିଭଳି ଭାବରେ ସିଦ୍ଧି ପ୍ରାପ୍ତ ହୋଇଥିବା 1,000,000 ସିଦ୍ଧମାନଙ୍କ ଭିତରେ କଶ୍ଚିତ୍ ମାଙ୍କ ବ୍ୟତୀତ ତତ୍ତ୍ୱତଃ, ଖୁବ୍ କ୍ୱଚିତ୍ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି। ତେଣୁ ଇଏ ଯେଉଁ ସୌଭେରୀ ଋଷି ଥିଲେ ସିଦ୍ଧ ଥିଲେ, ଜଳ ଭିତରେ ରହିଥିଲେ 10,000 ବର୍ଷ, ଆମେ ଗୋଟେ ମିନିଟ୍ ରହିଲେ ରହିପାରିବା ନାହିଁ, ନିଶ୍ୱାସ ନ ନେଇକି ରହିପାରିବା ନାହିଁ, କିନ୍ତୁ ସିଏ 10,000 ବର୍ଷ ଧରି ତପସ୍ୟା କରୁଥିଲେ, ତା ଭିତରେ ରହିଥିଲେ, ଜଳ ଭିତରେ, ଯମୁନା ନଦୀ ଭିତରେ ଜଳ ଭିତରେ ରହିକି ତପସ୍ୟା କରୁଥିଲେ। ଏଇ ଲୀଳାଟି ବର୍ଣ୍ଣନା କରି 10ସ୍କନ୍ଧ 17 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏଇ ଯେଉଁ କାଳୀୟ ଦମନ ଲୀଳାରେ ସେ କଥା ଆସିବ, ଏଇଟା ବର୍ଣ୍ଣନା କରାଯାଇଛି। ଖାଲି ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଭଳି ଭାବରେ ସିଏ ଜାଣିପାରିଲେ ନାହିଁ, ଗରୁଡ଼ଙ୍କ ପ୍ରତି ଅପରାଧ କରିଦେଲେ। ଗରୁଡ଼ ଯେତେବେଳେ ସେ ଯମୁନା ଜଳରୁ ମାଛ ଗ୍ରହଣ କରୁଥିଲେ, ଖାଦ୍ୟ ଗ୍ରହଣ ହିସାବରେ ଗୋଟେ ମତ୍ସ୍ୟକୁ ଗ୍ରହଣ କରୁଥିଲେ, ସେହି ସମୟରେ ଅନ୍ୟ ମୀନମାନେ ଯେତେବେଳେ କ୍ରନ୍ଦନ କଲେ ସେତେବେଳେ ସିଏ ଗରୁଡ଼ଙ୍କୁ ଦେଇଦେଲେ, କ'ଣ ଅର୍ଡ଼ର ଦେଇଦେଲେ, ନିର୍ଦ୍ଦେଶ ଦେଲେ, ଗରୁଡ଼ ତୁମେ ଏ ମତ୍ସ୍ୟ ଖାଇବ ନାହିଁ ଯେତେବେଳେ କହିଦେଲେ। ଗରୁଡ଼ କିନ୍ତୁ ଶୁଣିଲେ ନାହିଁ, ଗରୁଡ଼ କ୍ଷୁଧାର୍ତ୍ତ ଥିଲେ, ସେ ଖାଦ୍ୟ ଗ୍ରହଣ କଲେ, ତାଙ୍କର ଖାଦ୍ୟ ହେଉଛି ମତ୍ସ୍ୟ। କିନ୍ତୁ ତାହାପରେ ସୌଭୈରୀ ଋଷି ତାଙ୍କୁ ଅଭିଶାପ ଦେଲେ, ଯଦି ତୁମେ ଆଉ କେବେ ଏଠି ଆସିକରି ଏ ମତ୍ସ୍ୟ ଗ୍ରହଣ କରିବ, ଖାଦ୍ୟ ଗ୍ରହଣ କରିବ, ତାହେଲେ ତୁମର ମୃତ୍ୟୁ ହେବ। ଏଇଭଳି ଭାବରେ ଯଦିଓ ସେ କହିବାରେ ସେ ଶୁଣିନାହାନ୍ତି, କିନ୍ତୁ ସିଏ ଗରୁଡ଼ ଭଗବାନଙ୍କର କ'ଣ ଭଗବାନଙ୍କର ବାହନ, ସେ ସବୁ ଜାଣିପାରିବେ ଭଗବାନଙ୍କ କୃପାରୁ, ତେଣୁ ସେ ଶୁଣିନଥିଲେ ଅଭିଶାପ ଦେଲାବେଳେ, କିନ୍ତୁ ସେ ଜାଣିପାରିଲେ, ତେଣୁ ସେ ଆସିଲେ ନାହିଁ। ବୃନ୍ଦାବନ ଧାମ ଯେଉଁଠି ଭଗବାନଙ୍କର ଧାମ, ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକଂ ନ ଗଚ୍ଛନ୍ତି, ବୃନ୍ଦାବନ ତ୍ୟାଗ କରି ଗୋଟିଏ ପାଦ ଯାଆନ୍ତି ନାହିଁ ଭଗବାନ। କିନ୍ତୁ ତାଙ୍କର ବାହନ ଗରୁଡ଼ ସେତୁ ଯାଇପାରୁନଥିଲେ, ତେଣୁ କିଭଳି ଘଟଣା ହୋଇଥିଲା ଦେଖନ୍ତୁ। ତେଣୁ ଆଚାର୍ଯ୍ୟମାନେ କହନ୍ତି ତାଙ୍କର 2 ଅପରାଧ ହୋଇଗଲା। ସୌଭରୀ ଋଷି ଜାଣିପାରିଲେ ନାହିଁ ଧର୍ମ କ'ଣ, ଗୋଟିଏ ଅପରାଧ ହେଲା ତାଙ୍କଠାରୁ ଉନ୍ନତ ଶ୍ରେଣୀରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ତାଙ୍କୁ ଯେଉଁ ନିର୍ଦ୍ଦେଶ ଦେଲେ ତୁମେ ଏଇଟା କରିବ ନାହିଁ, ଆଦେଶ ଦେଲେ, ଏଇଟା ଗୋଟେ ଅପରାଧ। ଦ୍ୱିତୀୟରେ ତାଙ୍କୁ ଅଭିଶାପ ଦେଇଦେଲେ, ତୁମେ ଯଦି ମତ୍ସ୍ୟ ଗ୍ରହଣ କରିବ ତାହେଲେ ତୁମେ ମୃତ୍ୟୁବରଣ କରିବ, ଏ 2 ଅପରାଧ। ତେଣୁ ତାଙ୍କର ଅପରାଧ ଫଳରେ ତାଙ୍କର ପତନ ହୋଇଗଲା। ଯଦି ଏତେ ତପସ୍ୟା କରୁଥିଲେ ଜଳ ଭିତରେ, କିନ୍ତୁ ଅପରାଧ ହୋଇଗଲା, ବୈଷ୍ଣବ ଅପରାଧ। ଆମେ ଯେଉଁ ପ୍ରଥମେ କହୁଛେ ଯେଉଁମାନେ ଭଗବାନ କଥା ପ୍ରଚାରରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ତାଙ୍କର ନିନ୍ଦା କରିବା, ଏଇଟା ହେଉଛି ନାମର ପ୍ରଥମ ଅପରାଧ। ତେଣୁ ସେହି ବୈଷ୍ଣବ ଖାଲି ନିନ୍ଦା କଲେନି, ଅପରାଧ କରିଦେଲେ, ତାଙ୍କ ପ୍ରତି ଅପରାଧ କରିଦେଲେ, ସେ ଧର୍ମକୁ ତତ୍ତ୍ୱକୁ ଜାଣିପାରିଲେ ନାହିଁ। ଏସବୁ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଆମର ସେ ଆମର କହିବାର ଉଦ୍ଦେଶ୍ୟ ଥିଲା ଏ ଧର୍ମର ତତ୍ତ୍ୱ ସମସ୍ତେ ଜାଣନ୍ତି ନାହିଁ, କିନ୍ତୁ ଯେଉଁମାନେ ମହାଜନ ସେମାନେ ଜାଣନ୍ତି। ବଳି ଜଣେ ମହାଜନ ଥିଲେ, ମହାତ୍ମାନ ବୋଲି କୁହାଯାଉଛି, ବଳି ଜଣେ ମହାଜନ। କିଭଳି ଭାବରେ 8ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, 15-23 ଏ 9 ଅଧ୍ୟାୟରେ ଭଗବାନ ଯେତେବେଳେ ବାମନ ଦେବ ରୂପରେ ଆସିଲେ ଏ ବଳିଙ୍କୁ ପରୀକ୍ଷା କରିଥିଲେ। ଚଳୟ ଶ୍ରୀବିକ୍ରମଣେ ବଳିମଦ୍ଭୁତ ବାମନ ପଦନଖ ନିରଜନିତ ଜନ ପାବନ କେଶବଧୃତ ବାମନ ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ। ଭଗବାନ ମଧ୍ୟ ଛଳନା କଲେ, ଛଳନା କଲେ, ଏଇଭଳି ଭାବରେ ଛଳ ଧର୍ମ କହିଲେ ଭଗବାନ ଯେଉଁ ବଳିଙ୍କୁ ଛଳ ଧର୍ମ କହିଲେ। 8ସ୍କନ୍ଧରେ ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ଭଗବାନ କିଭଳି ଛଳନା ଭାବରେ ଧର୍ମକୁ କହିଲେ, ଧର୍ମ ପରୀକ୍ଷା କରୁଥିଲେ, ବଳିଙ୍କୁ ପରୀକ୍ଷା କରୁଥିଲେ, ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେଲେ, ତେଣୁ ସେ ମହାଜନରେ ପରିଣତ ହୋଇଗଲେ। କିଭଳି ଭାବରେ ଭାଗବତରେ ବର୍ଣ୍ଣନା କରାଯାଇଛି, କିଭଳି ଭାବରେ ବଳି ମହାରାଜ କେମିତି ମହାଜନ ହେଲେ, ଏଇଟାକୁ ଏମିତିକି ବ୍ରହ୍ମା ମଧ୍ୟ କହିଲେ ପ୍ରଭୁ କାହିଁକି ତାଙ୍କୁ ବାନ୍ଧୁଛନ୍ତି। ବଳି ମହାରାଜ ତାଙ୍କୁ ସବୁକିଛି ପ୍ରଦାନ କଲେ, 3 ପ୍ରଦାନ କଲେ, 3 ସେ ସ୍ୱର୍ଗର ଅଧିପତି ହୋଇଥିଲେ, ତେଣୁ 3 ସେ ତ୍ରିଲୋକର ଅଧିପତି ହୋଇଗଲେ। ତେଣୁ ଭଗବାନ କ'ଣ ଭିକ୍ଷା ଗୋଟେ ଭିକ୍ଷୁକ ରୂପରେ ଯାଇକରି ତାଙ୍କୁ ଭିକ୍ଷା କଲେ, ଛଳନା କରିକିରି ଭିକ୍ଷା କଲେ। ଏସବୁ କଥା 8ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏସବୁ ଲୀଳା ବହୁତ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଆମେ ଖାଲି ସଂକ୍ଷେପରେ କହିବା। ଏଯେଉଁଭଳି ଭାବରେ ଯେତେବେଳେ ଭିକ୍ଷା କଲେ, ତେଣୁ ସେତେବେଳେ କହିଲେ କ'ଣ, ତାଙ୍କୁ ବହୁତ ପ୍ରଶଂସା କଲେ, ବଳିଙ୍କୁ ବହୁତ ପ୍ରଶଂସା କଲେ, ତୁମେ ଏଭଳି ଭାବରେ ତୁମର ପିତା ଏଭଳି ଭାବରେ ଥିଲେ, ତୁମର ପିତାଙ୍କର ପିତା ଏଭଳି ଭାବରେ ଥିଲେ, ତାଙ୍କର ପିତା ମଧ୍ୟ ଆହୁରି ବହୁତ ପ୍ରସିଦ୍ଧ ଥିଲେ, ଏମିତିକି ବିଷ୍ଣୁ ମଧ୍ୟ ଭୟ କରୁଥିଲେ। ଏଇଭଳି ଭାବରେ ତାଙ୍କୁ ଛଳନା କରିକିରି ମାଗିଲେ, ଭିକ୍ଷା ମାଗିଲେ। ବଳି ମହାରାଜ କହୁଛନ୍ତି ମୋର କାହିଁକି ଏତେ ପ୍ରଶଂସା କରୁଛନ୍ତି, କ'ଣ ଦରକାର ତୁମର କହୁନ। ତେଣୁ ସିଏ କହିଲେ ମୋର ବେଶୀ କିଛି ଦରକାର ନାହିଁ, କ'ଣ ସେ କହିଲେ ଯେ ଏ ଦୈତେନ୍ଦ୍ର ମାତ୍ର 3 ଭୂମି ଈଶତ ଈଷତ୍ ଭୂମି ଦରକାର ମୋର ଦରକାର ସେଥିପାଇଁ ମୁଁ ଆପଣଙ୍କୁ ମାଗୁଛି ନା କେତେ ଭୂମି ନା କ'ଣ ପଦାନି ତ୍ରିଣୀ ଦୈତେନ୍ଦ୍ର ସମିତାନି ପଦାଙ୍ଗମ ଭଗବାନ ବାମନ ଦେବର ଉପରେ ଯାଇଥିଲେ ଛୋଟିଆ 4 ଫୁଟ ଏଇଭଳି ହବ ତାଙ୍କ ଉଚ୍ଚତା ବାମନ କିନ୍ତୁ ସିଏ ଦେଖିଲେ ତାଙ୍କ ଛୋଟ ଛୋଟ ପାଦକୁ ଦେଖିଲେ ଛୋଟିଆ ଛୋଟିଆ ପାଦ ରହିଛି କହିଲେ ଏଇ ପାଦରେ ମୋର 3 ପାଦ ଭୂମି ଦରକାର ବେଶୀ ଦରକାର ନାହିଁ ତେଣୁ ବଳି ମହାରାଜ ଆଶ୍ଚର୍ଯ୍ୟ ହୋଇଗଲେ କହିଲେ ତୁମେ ଏତେ ସୁନ୍ଦର ଭାବରେ କଥା କହୁଛ ବହୁତ ଶାସ୍ତ୍ରଜ୍ଞ ବ୍ରାହ୍ମଣ ଭଳିଆ ଜଣାପଡ଼ୁଛ କିନ୍ତୁ ତୁମର ପ୍ରକୃତରେ ଜ୍ଞାନ ନାହିଁ ଛୋଟ ପିଲା ତୁମର 42 ତୁମର ଛୋଟ ପିଲା ଭଳି ବୁଦ୍ଧି ରହିଛି ଏ 3 ପାଦ ଭୂମିରେ କ'ଣ କରିବ ନେଇକିରି ଏଇଭଳି ଭାବରେ କହିଲେ କିନ୍ତୁ ଭଗବାନ କହିଲେ ମୁଁ ସେଇଥିରେ ସନ୍ତୁଷ୍ଟ ବ୍ରାହ୍ମଣମାନେ ତାଙ୍କର ଯେତିକି ଆବଶ୍ୟକତା ସେତିକିରେ ଚଳିବେ ଅଧିକା ଗ୍ରହଣ କରିବେ ନାହିଁ ଇଏ ହେଉଛି ବ୍ରାହ୍ମଣର ଲକ୍ଷଣ ଏଇସବୁ ଗୁଣ ସବୁ ରହିଛି ଏଇଭଳି ଭାବରେ ତାଙ୍କୁ ଉପଦେଶ ଦେଲେ ତେଣୁ ସେତେବେଳେ ଯେତେବେଳେ ବଳି ମହାରାଜ ଏଇଭଳି ଭାବରେ କହିଲେ ଠିକ୍ ଅଛି ତାହେଲେ ନିଅ ସେଇଟାକୁ ସେହି ସମୟରେ ତାଙ୍କର ଗୁରୁ ଆସିଲେ ଶୁକ୍ରାଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ ଆସି କହିଲେ ବଳି ବୋଲି ତାକୁ ସମ୍ବୋଧନ କଲେ ନାହିଁ କହିଲେ ତାଙ୍କର ପିତା ହେଉଛନ୍ତି କ'ଣ ତାଙ୍କ ନା ପିତାଙ୍କ ନା ବୈରୋଚନ ବୋଲି କହିଲେ ତାଙ୍କୁ ସମ୍ବୋଧନ କଲେ ବୈରୋଚନ କାହିଁକି ନା ବିରୋଚନକୁ ମଧ୍ୟ ଦେବତାମାନେ ଠକି ଦେଇଥିଲେ ତାଙ୍କ ଜୀବନ ନେଇଯାଇଥିଲେ ଠକିକିରି ତେଣୁ ବର୍ତ୍ତମାନ ମଧ୍ୟ ତୁମର ଅବସ୍ଥା ଆସିଗଲା ସେହିଭଳି ଭାବରେ ତୁମକୁ ଠକିବା ପାଇଁ ଆସିଛନ୍ତି ଇଏ ସାଧାରଣ ବ୍ୟକ୍ତି ନୁହନ୍ତି ଇଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ ଏଇଭଳି ଭାବରେ କହିଲେ ମଧ୍ୟ ବଳି ମହାରାଜ କହିଲେ ଶୁଣିଲେ ନାହିଁ କାରଣ ସେ ସତ୍ୟଜ୍ଞା କରିଦେଇଛନ୍ତି ଦେବେ 3 ପାଦ ଭୂମି ଦେବେ କିନ୍ତୁ ଭଗବାନ ଯେତେବେଳେ ଗ୍ରହଣ କଲେ 3 ପାଦ ଭୂମି କିଭଳି ଗ୍ରହଣ କଲେ ନା ବିରାଟ ରୂପ ଧାରଣ କଲେ ଗୋଟେ ପାଦରେ ତାଙ୍କର ଯେଉଁ ରହିଛି 7ଟି ଲୋକ ରହିଛି ଏସବୁ 7ଟି ଲୋକକୁ ଅଧିକାର କରିନେଲେ ତେଣୁ ଆଉ ଗୋଟେ ପାଦରେ ଯେଉଁ ସ୍ୱର୍ଗ ଲୋକ ଇତ୍ୟାଦି ସବୁ ରହିଛି ସବୁ ଅଧିକାର କରିଦେଲେ 2ଟି ପାଦରେ 3 ଲୋକକୁ ମାପିଦେଲେ ଭଗବାନ 2 ପାଦରେ ଆଉ 3ୟ ପାଦ ପାଇଁ ଜାଗା ନଥିଲା ଏଭଳି ଭାବରେ ଭଗବାନ ତ୍ରିବିକ୍ରମ ପ୍ରଦାନ କରି ଦେଖେଇଛନ୍ତି ସେଇଟା ତ୍ରିବିକ୍ରମ ଲୀଳା ପ୍ରଦର୍ଶନ କରିଛନ୍ତି ତେଣୁ ଏ ଯେତେବେଳେ ନେଇଗଲେ ସେତେବେଳେ ପୁଣି ତାଙ୍କର ଛୋଟ ବଟୁ ବାମନ ରୂପ ହୋଇକରି ବଳିଙ୍କୁ ବନ୍ଧନ କଲେ ନାଗପାସରେ ଏ ଗରୁଡ଼ ଆସି ବନ୍ଧନ କରିଥିଲେ ସେହି ସମୟରେ ବ୍ରହ୍ମା ଆସି କହୁଛନ୍ତି ପ୍ରଭୁ ଇଏ ଆପଣଙ୍କୁ ସବୁ ଦେଇଦେଲେ ଆଙ୍କୁ କ'ଣ ବନ୍ଧନ କରିବା କଥା ଆପଣ ବନ୍ଧନ କରୁଛନ୍ତି ସେହି ସମୟରେ ଭଗବାନ ଏ କଥାଟି କହିଛନ୍ତି ବଳି ମହାରାଜଙ୍କର କିଭଳି ଭାବରେ ମହାତ୍ମାକୁ ପ୍ରକାଶ କରିଛନ୍ତି ପରୀକ୍ଷାରେ ପାସ୍ କଲେ ବଳି ମହାରାଜ ସେ କଥାଟି କହୁଛନ୍ତି ତେଣୁ ସେ କହୁଛନ୍ତି ବ୍ରହ୍ମନ୍ ମୁଁ ଯାହାକୁ ଅନୁଗ୍ରହ କରେ ତାର ଯେଉଁ ବିଷ ରହିଛି ସେସବୁକୁ ମୁଁ ହରିନିଏ ହରଣ କରେ ବିଷକୁ ନଷ୍ଟ କରିଦିଏ ତେଣୁ ଏ ଯେଉଁ ରହିଛି ସେ କହିଲେ ଯେ ବ୍ରହ୍ମନ୍ ଜମନ ଗୃଣାମି ତଦ୍ ବିଷ ବିଧୁନମ୍ୟହମ୍ ଜନ୍ମଦଃ ପୁରୁଷ ସ୍ତବ୍ଧ ଲୋକଙ୍କ ମାଂ ଚାପ ମନ୍ୟତେ ବଳି ମହାରାଜ ଯଦିଓ ତ୍ରିଲୋକର ସମ୍ରାଟ ଥିଲେ ବା ସମ୍ରାଟ ହୋଇଥିଲେ ପ୍ରହ୍ଲାଦ ମହାରାଜଙ୍କ ସେ ଶିଷ୍ୟ ଥିଲେ ଶୁକ୍ରାଚାର୍ଯ୍ୟଙ୍କ ଶିଷ୍ୟ ଥିଲେ ମଧ୍ୟ ମୁଖ୍ୟ ଶିଷ୍ୟ ହେଉଛନ୍ତି ପ୍ରହ୍ଲାଦ ମହାରାଜ ସେ ସବୁ ଧର୍ମତତ୍ତ୍ୱ ଜାଣନ୍ତି କିନ୍ତୁ ତଥାପି ତାଙ୍କର ଟିକିଏ ଗର୍ବ ହୋଇଯାଇଥିଲା ସେ ଭାବିଥିଲେ ଇଏ ମୋର ସମ୍ପତ୍ତି ଏ ତ୍ରିଲୋକ ହେଉଛି ମୋର ସମ୍ପତ୍ତି ତେଣୁ ଏଇଭଳି ଭାବରେ ଏହି ଭାବରେ ସେ ପ୍ରଦାନ କରୁଥିଲେ ଭଗବାନଙ୍କୁ ତେଣୁ ସେ କଥା ସେ କହୁଛନ୍ତି ଭଗବାନ କହିଲେ କହିଲେ ଇଏ ବଳି ହେଉଛନ୍ତି କିଭଳି ଭାବରେ ନା ଗୁରୁଣା ଭର୍ଷିତ ସପ୍ତ ଏଇଭଳି ଭାବରେ ଯେତେବେଳେ ଶୁକ୍ରାଚାର୍ଯ୍ୟ ଆସି କହିଲେ ଏ ଭଗବାନ ବିଷ୍ଣୁ ତୁମଠାରୁ ତୁମକୁ ଛଡ଼ିବା ପାଇଁ ଆସିଛନ୍ତି ଛଳନା କରିବା ପାଇଁ ସବୁ ନେଇଯିବେ ତୁମଠାରୁ ତୁମେ ଦେଇପାରିବ ନାହିଁ କିନ୍ତୁ ସେ ଶୁଣିଲେ ନାହିଁ ତେଣୁ ଗୁରୁ ତାଙ୍କୁ ଭର୍ସନା କଲେ ଅଭିଶାପ ଦେଇଥିଲେ ସେ କଥା କହୁଛନ୍ତି ଭଗବାନ ଗୁରୁଣା ଭର୍ଷିତ ସପ୍ତ କେବଳ ଭର୍ସନା କଲେ ତାହା ନୁହଁ ତାଙ୍କୁ ଅଭିଶାପ ମଧ୍ୟ ଦେଲେ ଏବଂ କିନ୍ତୁ ତଥାପି ଯେଉଁ ସତ୍ୟଂ ନ ସୁବ୍ରତ ଇଏ ବଳି ମହାରାଜକୁ ସୁବ୍ରତ ବୋଲି ସମ୍ବୋଧନ କରୁଛନ୍ତି କାରଣ ଏ ସୁନ୍ଦର ବ୍ରତ ସେ ଧାରଣ କରିଛି ସତ୍ୟ ପ୍ରତିଜ୍ଞା ଏଠି ମଧ୍ୟ ଆମେ ଦେଖୁଛେ ସିଏ ମଧ୍ୟ ସେଇଭଳି ଭାବରେ ତାଙ୍କର ପୁତ୍ର ମଧ୍ୟ ସତ୍ୟ ପ୍ରତିଜ୍ଞା ଥିଲେ ଏଇଟା ବର୍ଣ୍ଣନା କରାଯାଉଛି ସତ୍ୟସନ୍ଧୋ ସତ୍ୟ ପ୍ରତିଜ୍ଞା ଯାହା ସତ୍ୟ କରିବେ ସେଇଟାକୁ ଗ୍ରହଣ କରିବେ ପାଳନ କରିବେ ଯେମିତି ଭଗବାନ ରାମଚନ୍ଦ୍ରଙ୍କ ପିତା ଦଶରଥ ମହାରାଜ ସେ ପ୍ରତିଜ୍ଞା କରିଥିଲେ ସତ୍ୟ କରିଥିଲେ କୈକେୟୀକୁ 3ଟି ବର ଦେବେ ତେଣୁ ଯେତେବେଳେ କୈକେୟୀ ମାଗିଲେ 3ଟି ବର ସେତେବେଳେ ସେ ଆଉ କିଛି କହିପାରିଲେ ନାହିଁ ପାଟିରୁ ତାଙ୍କ କଥା ବାହାରିଲା ନାହିଁ ଏ କଥାଟି ରାମାୟଣରେ ବର୍ଣ୍ଣନା ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀଦାସ କହୁଛନ୍ତି ରଘୁକୁଳ ରୀତି ସଦା ଚାଲି ଆଇ ପ୍ରାଣ ଯାଇ ପର ବଚନ ନ ଯାଇ
ପ୍ରାଣ ଚାଲିଯିବ ମଧ୍ୟ ସତ୍ୟକୁ ସତ୍ୟରୁ ସେମାନେ ଓହରିବେ ନାହିଁ। ଦଶରଥ ମହାରାଜ ସେଇଭଳି ତାଙ୍କ ପ୍ରାଣ ଚାଲିଗଲା, ପ୍ରାଣକୁ ତ୍ୟାଗ କରିଦେଲେ କିନ୍ତୁ ସତ୍ୟରୁ ଓହରିଲେ ନାହିଁ। ରାମଚନ୍ଦ୍ର ଗଲେ 14 ବର୍ଷ ବନବାସ ଗଲେ ଭଗବାନ। ତେଣୁ ଏଠି ସେ କହୁ ସତ୍ୟ ସିଏ ମଧ୍ୟ ସେଇଭଳି ଭାବରେ ଥିଲେ। ସେ କହୁଛନ୍ତି କ'ଣ ନା ଗୁରୁଣା ବର୍ଷେ ସତ୍ୟ ଯୋଉ ସତ୍ୟ ନ ସୁବ୍ରତ, ତାଙ୍କୁ ସୁବ୍ରତ ବୋଲି କୁହାଯାଉଛି ତାଙ୍କର ବ୍ରତ, ଏ ସତ୍ୟବ୍ରତ ଭଗବାନ ମଧ୍ୟ ସତ୍ୟବ୍ରତ ବୋଲି କୁହାଯାଉଛି। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଯେତେବେଳେ ଭଗବାନ ଦେବକୀଙ୍କର ଗର୍ଭରେ ଆସୁଛନ୍ତି ସେତେବେଳେ ଦେବତାମାନେ ତାଙ୍କୁ ସ୍ତୁତି କରିଛନ୍ତି, ସତ୍ୟବ୍ରତ ସତ୍ୟ ପରଂ ତ୍ରିସତ୍ୟମ ଏଇଭଳି ଭାବରେ ସତ୍ୟବ୍ରତ ତାଙ୍କର ବ୍ରତ ହେଉଛି ସତ୍ୟ, ଯାହା କହିବେ ସତ୍ୟ, ତାକୁ ଏପଟ ସେପଟ ହେବ ନାହିଁ। ତେଣୁ ଇଏ ମଧ୍ୟ ସେଇଭଳି ଭାବରେ ଥିଲେ ସତ୍ୟ ନ ସୁବ୍ରତ, କିନ୍ତୁ ସେ ତାଙ୍କ ସତ୍ୟକୁ ତ୍ୟାଗ କଲେ ନାହିଁ। ଗୁରୁଣା ଭର୍ଷିତ ସପ୍ତ ଯାହା ହଉ ସତ୍ୟ ନ ସୁବ୍ରତ ଛଳେଇ ରୁକ୍ତ ମାୟା ଧର୍ମ, ଭଗବାନ ଯେଉଁ ଧର୍ମ କଥା କହିଥିଲେ ବାଳୀ ମହାରାଜକୁ ଧର୍ମ ବିଷୟରେ କହିଥିଲେ, ତାଙ୍କୁ ଧର୍ମ ଉପଦେଶ ଦେଇଥିଲେ, କିନ୍ତୁ ସେଇଟା ଛଳ ଧର୍ମ, ଛଳେଇ ରୁକ୍ତ ମାୟା ଧର୍ମ, ଛଳ ଧର୍ମ ଭଗବାନ ମଧ୍ୟ ସେଥିରେ ଛଳ ଛଳ କ'ଣ ଛଳ ଏସି ବିକ୍ରମଣେ ଛଳନା କଲେ ଭଗବାନ, ଛଳେଇ ଉକ୍ତ ମାୟା ଧର୍ମ ନାୟଙ୍କ ଯଦି ସତ୍ୟବାନ, କିନ୍ତୁ ଇଏ ସତ୍ୟବାନ ଥିଲେ ତ୍ୟାଗ କଲେ ନାହିଁ, ନିଜର ସତ୍ୟକୁ ତ୍ୟାଗ କଲେ ନାହିଁ। କିଭଳି ଭାବେ ପରୀକ୍ଷା ହେଇଥିଲା ତାଙ୍କୁ ସେଇଭଳି ଭାବରେ କ୍ଷୀଣ କ୍ଷୀଣ ରିକ୍ତ ସ୍ତୁତସ୍ଥାନାତ୍, ତାଙ୍କର ଯେଉଁ ତ୍ରିଲୋକର ଅଧିପତି ଥିଲେ ଭଗବାନ ତାଙ୍କୁ ସେଥିରୁ ବିଚ୍ୟୁତ କରିଦେଲେ, କ୍ଷୀଣ ତାଙ୍କର କ୍ଷୀଣ ହେଇଗଲା, ସେ ସମ୍ପଦ କ୍ଷୀଣ ହେଇଗଲା ଏବଂ ସେ ଧନ ମଧ୍ୟ ତାଙ୍କର ଚାଲିଗଲା, ରିକ୍ତ ଚ୍ୟୁତ ଚାହନା ସେ ତାଙ୍କର ସ୍ଥାନରୁ ମଧ୍ୟ ବିଚ୍ୟୁତ ହେଇଗଲେ, କିନ୍ତୁ କ୍ଷିପ୍ତ ବଧ୍ୱସ୍ତ ଶତ୍ରୁ ବି ପୁଣି ଭଗବାନ ତାଙ୍କୁ କ'ଣ କଲେ ବନ୍ଧନ କଲେ, ବାନ୍ଧିକି ବାନ୍ଧିଲେ ତାଙ୍କୁ। ଜ୍ଞାତି ଭୀଷ୍ଟ ପରିତ୍ୟକ୍ତ, ତାଙ୍କର ଯେଉଁ ଅସୁରମାନେ ସବୁ ଥିଲେ ସେମାନେ ସବୁ ଜ୍ଞାତିମାନେ ଥିଲେ ସବୁ ତ୍ୟାଗ କରି ପଳେଇଗଲେ ବଳି ମହାରାଜଙ୍କୁ, ଏବଂ ବିଭିନ୍ନ ପ୍ରକାର ଯାତନା ମଧ୍ୟ ଭଗବାନ ତାଙ୍କୁ ଦେଲେ, ତାଙ୍କୁ ବାନ୍ଧିଦେଲେ, ଏସବୁ କଥା ହେଲା। ଯାତନା ମନୁଯାପିତ ତଥାପି ସେ ସତ୍ୟ ତ୍ୟାଗ କଲେ ନାହିଁ, ତେଣୁ ଭଗବାନ ତାଙ୍କର ହେଇଗଲେ ସିକ୍ୟୁରିଟି ଗାର୍ଡ଼ ହେଇଗଲେ, ବଳି ଭଗବାନ ତାଙ୍କର ଦ୍ୱାରପାଳ ହେଇକି ରହିଛନ୍ତି। ସୁତଳ ଲୋକରେ ଆପଣ ଗଲେ ଯଦି ଦେଖିବେ କେବେ ଦେଖିବେ ଭଗବାନ ରହିଛନ୍ତି, ଦ୍ୱାରପାଳ ହେଇକି ରହିଛନ୍ତି ସୁତଳ ଲୋକରେ। ଆମେ ଯେଉଁ ପୃଥିବୀ ରହିଛି, ପୃଥିବୀ ତଳେ ରହିଛି ଅତଳ, ତା'ପରେ ବିତଳ, ତା'ପରେ ସୁତଳ, ଏଇଭଳି ଭାବରେ 7ଟି ଲୋକ ଯେଉଁ ରହିଛି, ଏ ସୁତଳ ଲୋକରେ ଆପଣ ଦେଖିବେ ଭଗବାନ ଦ୍ୱାରପାଳ ହେଇକି ରହିଛନ୍ତି। କୁହାଯାଏ ରାବଣ ଥରେ ଯାଇଥିଲେ ଜୟ କରିବା ପାଇଁ ସେ ସୁତଳ ଲୋକକୁ, କିନ୍ତୁ ଭଗବାନ ବଳି ବାମନ ଦେବ ତାଙ୍କର ପାଦରେ ତାଙ୍କୁ ଏଭଳି ଭାବରେ ଫିଙ୍ଗିଦେଲେ ସେ ଆସି ପଡ଼ିଲେ ଲଙ୍କାରେ, ଏସବୁ କଥା ରହିଛି। ରାବଣ ସେ ମଧ୍ୟ ତ୍ରିଲୋକକୁ ଜୟ କରିବା ପାଇଁ ହେଇଥିଲା, ଜୟ କରିଥିଲେ, ଏସବୁ ଘଟଣା ରହିଛି। ବଳି ମହାରାଜ ଏଭଳି ଜଣେ ଥିଲେ ସୁବ୍ରତ, ତାଙ୍କର ବ୍ରତ ହୋଇଥିଲା ଏଇଟା ସତ୍ୟକୁ ତ୍ୟାଗ କରିବେ ନାହିଁ। ତେଣୁ ଇଏ ଜଣେ କ'ଣ ମହାଜନ ମଳେ ଆସିନ୍ ମହାତ୍ମାନ, ମହାତ୍ମା ସିଏ, ତାଙ୍କର ଗାଥା ଯୁଗ ଯୁଗ ପାଇଁ ରହିବ। ଯେତେବେଳେ ଚୈତନ୍ୟ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେହି ସମୟରେ ସେ ରାୟ ରାମାନନ୍ଦକୁ ପଚାରିଥିଲେ ବିଭିନ୍ନ ଧର୍ମ ବିଷୟରେ, ରାୟ ରାମାନନ୍ଦ ହେଉଛନ୍ତି ଅର୍ଜୁନ ଏବଂ ଭଗବାନ ହେଉଛନ୍ତି କୃଷ୍ଣ, ଦ୍ୱାପର ଯୁଗରେ ଭଗବାନ କ'ଣ ଭଗବତ ଗୀତା କହିଲେ ଅର୍ଜୁନକୁ, ଏ କଳି ଯୁଗରେ ସିଏ ଆସିକି ତାଙ୍କୁ ପଚାରୁଛନ୍ତି ଧର୍ମ ବିଷୟରେ, ପରୀକ୍ଷା କରୁଛନ୍ତି, ପରୀକ୍ଷା ଠିକ୍ ଭାବରେ ପରିଚୟ ମନେ ରଖିଛି ନା ନାହିଁ। ତେଣୁ ଏଇ ସବୁ ପ୍ରସଙ୍ଗରେ ବର୍ଣ୍ଣନା କରାଯାଏ, ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ମହାପ୍ରଭୁ ତାଙ୍କୁ ପଚାରିଲେ, ସେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ପଚାରିଲେ କ'ଣ ଧର୍ମ କ'ଣ ଜାଣିଛ କୁହ, ମୁଁ ତୁମକୁ ଧର୍ମ କଥା କହିଥିଲି ଦ୍ୱାପର ଯୁଗରେ, ଧର୍ମ ସେ କ'ଣ ସର୍ବଧର୍ମାନ ପରିତ୍ୟଜ୍ୟ ମହାମେକଙ୍କ ଶରଣଂ ବ୍ରଜ, ଏ କଥା ଧର୍ମ ବିଷୟରେ ଶିକ୍ଷା ଦେଇଥିଲେ ଭଗବାନ। ତେଣୁ ବର୍ତ୍ତମାନ ଚୈତନ୍ୟ ମହାପ୍ରଭୁ ଉପରେ ଆସିକିରି ପରୀକ୍ଷା କରୁଛନ୍ତି, କୁହ କ'ଣ ସାଧ୍ୟ ସାଧନ ଧର୍ମ କଥା କୁହ। ତେଣୁ ରାୟ ରାମାନନ୍ଦ ତାଙ୍କୁ ସବୁ ପ୍ରଶ୍ନର ସବୁ ଉତ୍ତର ଦେଉଛନ୍ତି, ସେହି ପ୍ରସଙ୍ଗରେ ଏ କଥାଟି ରହିଛି ଯେ ସେ ପଚାରୁଛନ୍ତି କୀର୍ତ୍ତି ମଧ୍ୟ କୌନ୍ କୀର୍ତ୍ତି ସର୍ବଶ୍ରେଷ୍ଠ, ଚୈତନ୍ୟ ଚରିତ୍ରାମୃତ ମଧ୍ୟଲୀଳା ଅଷ୍ଟମ ପରିଚ୍ଛେଦରେ ଏଇଟା ବର୍ଣ୍ଣନା କରାଯାଇଛି। ସେ କହୁଛନ୍ତି କୀର୍ତ୍ତି ମଧ୍ୟରେ କେଉଁ କୀର୍ତ୍ତିଟା ହେଉଛି ଶ୍ରେଷ୍ଠ, କେଉଁ କୀର୍ତ୍ତି ଶ୍ରେଷ୍ଠ, ଏଇ ପ୍ରଶ୍ନ ଯଦି ପଚାରିଲେ କୀର୍ତ୍ତିଗଣ ମଧ୍ୟ ଜୀବର କୌନ୍ ବଡ଼ କୀର୍ତ୍ତି, ରାୟ ରାମାନନ୍ଦ ତାର ଉତ୍ତର ଦେଉଛନ୍ତି, ସେ କହୁଛନ୍ତି କୃଷ୍ଣ ଭକ୍ତ ବଲିଆ ଯାହାର ହୟ ଖ୍ୟାତି, ଯିଏ କୃଷ୍ଣ ଭକ୍ତ ତାଙ୍କର ଶ୍ରେଷ୍ଠ ଯଶ, ଏତେ ଯଶ ଅଶ୍ରୀ ସବୁଠାରୁ ଶ୍ରେଷ୍ଠ ଯଶ ହେଉଛି କୃଷ୍ଣ ତାଙ୍କର ଭକ୍ତଙ୍କର, ପ୍ରକୃତରେ ସବୁ ଯଶ ହେଉଛନ୍ତି ଭଗବାନଙ୍କର। ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଷଡ଼ୈଶ୍ୱର୍ଯ୍ୟରେ ଯଶ ହେଉଛି ଗୋଟେ ଐଶ୍ୱର୍ଯ୍ୟ। ଐଶ୍ୱର୍ଯ୍ୟସ ସମଗ୍ରସ ବୀର୍ଯ୍ୟସ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗବାନଙ୍କ ନା। ଏଇ ଯେଉଁ ରହିଛି ଯେତେ ଧନ ରହିଛି, ଯେତେ ଐଶ୍ୱର୍ଯ୍ୟ ସମଗ୍ର ବୀର୍ଯ୍ୟ, ଯେତେ ଶକ୍ତି ରହିଛି, ଯଶ ରହିଛି, ଜ୍ଞାନ ବୈରାଗ୍ୟ, ଏସବୁ ଯାହା ଛଅଟି ଐଶ୍ୱର୍ଯ୍ୟ ରହିଛି ସବୁ ହେଉଛି ଭଗବାନଙ୍କର। ସେଥିପାଇଁ ତାଙ୍କର ନାମ ହେଉଛି ଭଗବାନ। କିନ୍ତୁ ଭଗବାନ ସେ ଯଶ ତାଙ୍କର ଭକ୍ତଙ୍କୁ ପ୍ରଦାନ କରନ୍ତି। ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଭଗବାନ କହିଲେ, ତସ୍ମାତ୍ ମୁତିଷ୍ଠ ଯଶୋଲଭସ୍ୱ ଜିତ୍ୱା ଶତ୍ରୁଭୁଙ୍କ ରାଜ୍ୟଂ ସମୃଦ୍ଧମ୍ ମୟେ ବେତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ସର୍ବସାଚିନ। ସବୁ ଯଶ ହେଉଛି ଭଗବାନଙ୍କର, କିନ୍ତୁ ସେ ଭଗବାନ ତାଙ୍କର ଯଶକୁ, ଏ ଯଶକୁ ତାଙ୍କର ଭକ୍ତଙ୍କୁ ପ୍ରଦାନ କରନ୍ତି। ଯେଉଁଭଳି ଭାବରେ ଚୈତନ୍ୟ ମହାପ୍ରଭୁ ସାରା ଭାରତବର୍ଷରେ ଏଇ ଯେଉଁ କଳିଯୁଗର ଧର୍ମକୁ ପ୍ରଚାର କଲେ, କିନ୍ତୁ ଇଏ ସାରା ପୃଥିବୀରେ ପ୍ରଚାର କରିବା ପାଇଁ ତାଙ୍କର ଭକ୍ତଙ୍କୁ ସେ ଯଶ ପ୍ରଦାନ କରିବା ପାଇଁ ସେ ସେଟାକୁ ପ୍ରଦାନ କରିନ ସାରା ପୃଥିବୀରେ ପ୍ରଚାର କରିନଥିଲେ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ସାରା ପୃଥିବୀରେ ପ୍ରଚାର କଲେ, ସେ ଯଶ ସେ ଗ୍ରହଣ କଲେ। ପ୍ରଭୁପାଦ ମହାରାଜ ପଚନ ଗୁରୁ କେ ନିଭାନେ କେ ଲିଏ, ପଚନ ଗୁରୁ କେ ନିଭାନେ କେ ଲିଏ, ଉଠା ଲିଆ ବିଡ଼ା ତୁନେ ଜାନେ କେ ଲିଏ, ଉଠା ଲିଆ ବିଡ଼ା ତୁନେ ଜାନେ କେ ଲିଏ, ବାଣ୍ଟ ଦିଆ ତୁମନେ କୃଷ୍ଣ ନାମ କା ପ୍ରସାଦ, ବାଣ୍ଟ ଦିଆ ତୁମନେ କୃଷ୍ଣ ନାମ କା ପ୍ରସାଦ, ଜୟ ପ୍ରଭୁପାଦ ଜୟ ପ୍ରଭୁପାଦ ପ୍ରଭୁପାଦ ଜୟ ପ୍ରଭୁପାଦ ଜୟ ଶ୍ରୀଲ ପ୍ରଭୁପାଦ ଜୟ ପ୍ରଭୁପାଦ ଜୟ ପ୍ରଭୁପାଦ ପ୍ରଭୁପାଦ ଜୟ ପ୍ରଭୁପାଦ ଜୟ ସାରା ପୃଥିବୀରେ ଏ କୃଷ୍ଣ ଭକ୍ତି ପ୍ରଚାର କଲେ, ମହାପ୍ରଭୁ ସେ ଯଶ ତାଙ୍କୁ ପ୍ରଦାନ କଲେ। ଏଇଭଳି ଭାବରେ ଭଗବାନ ମଧ୍ୟ କହୁଛନ୍ତି ଭଗବତ ଗୀତା ଏକାଦଶ ଅଧ୍ୟାୟରେ, ଏଇ ଯେଉଁ ମହାଭାରତ ଯୁଦ୍ଧରେ ଏମାନେ ଯେଉଁ ସୈନ୍ୟମାନେ ଆସିଛନ୍ତି ମୁଁ ତାଙ୍କୁ ସବୁ ହତ୍ୟା କରିସାରିଛି, କିନ୍ତୁ ତୁମେ ଯୁଦ୍ଧ କଲେ ସେ ଯଶଟି ତୁମେ ନେବ। ଏଇଭଳି ଭାବରେ ତାଙ୍କୁ କହିଥିଲେ। ଆମେ ଦେଖିବା ଅନେକ ଲୀଳା ସବୁ ରହିଛି, ଭଗବାନ ସେ ଯଶକୁ ତାଙ୍କର ଭକ୍ତଙ୍କୁ ପ୍ରଦାନ କରନ୍ତି। ତେଣୁ ଏଇଭଳି ଭାବରେ ବଳି ମହାରାଜ ଯଶସ୍ୱୀ ହୋଇଥିଲେ, ଯଶସ୍ୱୀ ହୋଇଗଲେ। ତାଙ୍କର ଯଶ ସବୁବେଳେ ପାଇଁ ରହିବ, ଭଗବାନ ଭକ୍ତ ହିସାବରେ ସବୁବେଳେ ପାଇଁ ତାଙ୍କର ଯଶ ରହିବ। ବହୁତ ବର୍ତ୍ତମାନ ଆମର ଯୁଗରେ, ବର୍ତ୍ତମାନ ଯୁଗରେ ଆମେ ଦେଖିବା ବହୁତ ଲୋକଙ୍କର ଯଶ ଗାନ କରାଯାଉଛି, କିନ୍ତୁ ସେ ଯଶ ସବୁଦିନ ପାଇଁ ରହିବ ନାହିଁ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କର ଯେଉଁ ଯଶ ଗାନ କରାଯାଉଛି ସେ କାଳକାଳ ପାଇଁ ରହିବ। ଭଗବାନ ଯେମିତି କାଳକାଳ ପାଇଁ ରହିଛନ୍ତି, ସେଇଭଳି ଭାବରେ ତାଙ୍କର ଭକ୍ତଙ୍କର ଯଶ କାଳକାଳ ପାଇଁ ରହିବ। ଭଗବାନ ଭକ୍ତଙ୍କର ଯଶ ହେଉ ଶ୍ରେଷ୍ଠ ଯଶ। ଯାହଉ, ବଳି ମହାରାଜ ସେଇଭଳି ଭାବରେ ଜଣେ ମହାତ୍ମା ଥିଲେ, ଯେନ ଭଗବାନ ଏଇ ଯେଉଁ ବଳି ମହାରାଜ ଯେନ ବାମନ ରୂପାୟ, ଭଗବାନ ବାମନ ରୂପରେ ଆସିକରି ହରେ ଅଧାଇ ମେଦିନି ସମଗ୍ର ଚଉଦ ଭବନକୁ ନେଇଯାଇଥିଲେ, ସିଏ ତ୍ରିଭୁବନକୁ ସେ ନେଇଯାଇ ଚଉଦ ମେଦିନୀ ବୋଲି କୁହାଯାଉଛି। ସେ ନେଇ ହରେ ବାମନ ରୂପରେ ଆସିକରି ଭଗବାନ ଛଳନା କରି ଭିକ୍ଷା ମାଗିଲେ, ଭିକ୍ଷାମ ଦେହି ଭିକ୍ଷାମ ଦେହି ଭିକ୍ଷା ମାଗିଲେ, ଏଭଳି ଭିକ୍ଷା ମାଗିଲେ, ତିନି ପାଦ ଭୂମି ଭିକ୍ଷା ମାଗିଲେ। ଭଗବାନ ଏଇସବୁ ଏ ଭଗବତା ଭଗବାନଙ୍କର, ଭଗବାନଙ୍କ ତତ୍ତ୍ୱ ହେଉଛି ଏଭଳି ଭାବରେ ତିନି ପାଦ ଭୂମି ମାଗିଲେ। ବଳି ମହାରାଜ ହସୁଛନ୍ତି, କହିଲେ ଆପଣ ଏତେ ସୁନ୍ଦର ଭାବରେ କଥା କହୁଛନ୍ତି, ବହୁତ ପ୍ରକାର ଜ୍ଞାନ ଥିଲା ଭଳି ଲାଗୁଛି, ସେ ବହୁତ ଜ୍ଞାନୀ ଭଳି ଆପଣ ଜଣାପଡ଼ୁଛନ୍ତି, କିନ୍ତୁ ପ୍ରକୃତରେ ଆପଣ ବାଳକ, ଏ ତିନି ପାଦ ଭୂମି କ'ଣ କରିବେ? ବଳି ମହାରାଜ ଜାଣିପାରିଲେ ନାହିଁ ଭଗବାନଙ୍କର ୱାର୍ଡ଼ ହେଉଛି ଭଗବାନଙ୍କର କ'ଣ ପରମ ବଚ, ଶ୍ରେଷ୍ଠ ବଚନ ଭଗବାନଙ୍କର। ଭଗବାନ ତିନି ପାଦ ଭୂମିରେ ଏ ତ୍ରିଲୋକକୁ ନେଇ, ଦୁଇ ପାଦ ଭୂମି, ତିନି ପାଦ ଦରକାର ପଡ଼ିଲା ନାହିଁ, ତିନି ଦୁଇ ପାଦ ଭୂମିରେ ତ୍ରିଲୋକକୁ ମାପିଦେଲେ ଭଗବାନ। କିନ୍ତୁ ଭଗବାନ ଯଦିଓ ଛଳନା କଲେ, କିନ୍ତୁ ଭଗବାନ ବଳିଙ୍କ ପାଖରେ ପରାସ୍ତ ହୋଇଛନ୍ତି। ଆଚାର୍ଯ୍ୟମାନେ ଟିକାରେ କଥା କହିଛନ୍ତି, ବଳିଙ୍କୁ ବଳି ଯଦିଓ କହିଲେ, ବାମନଦେବ କହିଲେ ତୁମେ ବାନ୍ଧିଦେଲେ ତାଙ୍କୁ, ତୁମେ କହିଲେ ତିନି ପାଦ ଭୂମି ଦେବା ପାଇଁ କହିଥିଲ, ଆଉ ଦୁଇ ପାଦରେ ମୁଁ ସବୁ ମାପି ନେଲି, ତୃତୀୟ ପାଦର ଭୂମି ଦିଅ ମୋତେ। ଏଇଭଳି ଭାବରେ କହିଲେ ଭଗବାନ ବଳିଙ୍କୁ କହିଲେ, ସେତେବେଳେ ବର୍ଣ୍ଣନା କରାଯାଉଛି ବଳି କହିଲେ, ଯଦି ଉତ୍ତମ ଶ୍ଳୋକ ଭଗବାନ ମମେରିତମ ବଚୋ ବେଲିକଂ ମନ୍ୟତେ, ପ୍ରଭୁ ଉତ୍ତମ ଶ୍ଳୋକ ଆପଣ ହେଉଛନ୍ତି ଉତ୍ତମ ଶ୍ଳୋକ, ଆପଣଙ୍କର ଯଶ ସବୁବେଳେ ପାଇଁ ରହିଛି ଉତ୍ତମ ଶ୍ଳୋକ। ଯଦି ଉତ୍ତମ ଶ୍ଳୋକ ଭଗବାନ ମମେରିତମ, ମୁଁ ଯେଉଁ ପ୍ରଦାନ କରିଛି ଆପଣଙ୍କୁ, ଏ ଯେଉଁ ପ୍ରଦାନ କଲି ତିନିପାଦ ଭୂମି, ଆପଣ ଯଦି କହୁଛନ୍ତି ବଚ ବେଲିକ ସୁରବର୍ଯ୍ୟ ମାନ୍ୟତ, ଆପଣ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ, ଆପଣ ଯଦି ଭାବୁଛନ୍ତି ମୁଁ ମିଥ୍ୟା କହିଛି, ତାହେଲେ କରମି ରୁତମ ତ ନ ଭବେତ ପ୍ରଲମ୍ବନମ, ମୁଁ ଏଇଟାକୁ ସତ୍ୟରେ କ'ଣ ସତ୍ୟରେ ପରିଣତ କରିବି, ଏଇଟା ମିଥ୍ୟା ହେବ ନାହିଁ ନା କେମିତି କରିବ? ତମର ଆଉ ଜମି ଅଛି ନା ଅଛି ନା କେଉଁଠି ଅଛି ନା? ପଦଂ ତୃତୀୟ କୁରୁ ଶୀର୍ଷମେ ନିଜମ, ଆପଣଙ୍କ ତୃତୀୟ ପଦକୁ ମୋର ମସ୍ତକରେ ସ୍ଥାପନ କରନ୍ତୁ। ବଳି ମହାରାଜ ସବୁ ଦେଇଥିଲେ, ତାଙ୍କର ଯେତେ ଧନ ଥିଲା ଦେଇଥିଲେ, ନିଯୁକ୍ତି ଦେଇନଥିଲେ। ତେଣୁ ବଳି ମହାରାଜ ହେଉଛନ୍ତି କ'ଣ ଆତ୍ମନିବେଦନ, ନିଜକୁ ପ୍ରଦାନ କରିଛନ୍ତି ବଳି ମହାରାଜ। କ'ଣ କ'ଣ ପଦଂ ତୃତୀୟ କୁରୁ ଶୀର୍ଷମେ ନିଜମ, ଆପଣଙ୍କର ତୃତୀୟ ପାଦକୁ ମୋର ମସ୍ତକରେ ସ୍ଥାପନ କରନ୍ତୁ। ତେଣୁ ସାଧାରଣ ଲୋକମାନେ ଭାବିବେ, ଭଗବାନ ଯଦି କହିବେ ତୁମର ଏ ତିନି ପାଦ ଭୂମି 50 କୋଟି ଯୋଜନ 400 କୋଟି ମାଇଲର ପୃଥିବୀକୁ ମୁଁ ନେଇଗଲି ଦୁଇ ପାଦରେ, ଗୋଟିଏ ପାଦ ପାଇଁ ମୋର 200 ମାଇଲ ଦରକାର ଭୂମି, ଆଉ ତୁମର ପାଦ ମସ୍ତକ କେତେ ଛୋଟ, ତାହା କେମିତି ପାଦ ରଖିବି? ତେଣୁ ଶ୍ରୀଧର ସ୍ୱାମୀ ତାଙ୍କ ଟୀକାରେ କହିଛନ୍ତି, ଯେଉଁମାନେ କ'ଣ ସ୍କନ୍ଧ 22 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ସେଥିରେ ସେ କହିଛନ୍ତି ଯେ ଯେଉଁମାନେ ଯେଉଁମାନେ ବିତ ରହିଛି 22 ଅଧ୍ୟାୟ 2 ନମ୍ବର ଶ୍ଳୋକରେ, ତେଣୁ ଏଇଠି କୁହାଯାଉଛି ବିତାମପି ବିତବତୋ ଅଧିକତ୍ୱାତ୍ ଇତି ଭାବ। ଯେଉଁ ଧନୀ ବ୍ୟକ୍ତି ରହିଛନ୍ତି, ତାଙ୍କର ଯେତେ ଧନ ରହିଛି, ତାଙ୍କର ମସ୍ତକର ମୂଲ୍ୟ ସେ ଧନର 2 ଗୁଣ। ଜାଣେ ଧନୀ ବ୍ୟକ୍ତି ତାଙ୍କର ମାନେ 1 କୋଟି ଟଙ୍କା ଅଛି, ତାଙ୍କର ମସ୍ତକର ମୂଲ୍ୟ ହେଉଛି 2 କୋଟି, କାରଣ ସେଇ ମସ୍ତକର ବଳରେ ସେ ବୁଦ୍ଧି ବଳରେ ଏସବୁ ଧନ ରୋଜଗାର କରିଥିଲେ। ତେଣୁ ଭଗବାନ ଯେଉଁ 2 ପାଦରେ ଏସବୁ ମାପିଲେ, କିନ୍ତୁ ଇଏ ଯେଉଁ ପାଦ ରହିଛି, ଯେଉଁ ମସ୍ତକ ରହିଛି, ଏ ତାର 2 ଗୁଣ। ତେଣୁ ଆହୁରି ଗୋଟେ ପାଦ ଦେଲେ ମଧ୍ୟ ଆହୁରି 3 ପାଦ ବଳିଲାଣି, 2 ପାଦ ନେଲେ ଆଉ 4 ପାଦ ଭୂମି ରହିଛି ତାଙ୍କ ପାଖରେ ମସ୍ତକରେ 4 ପାଦ ଭୂମି। ତେଣୁ ଏଇଭଳି ଭାବରେ ବଳି ମହାରାଜ ଜୟଯୁକ୍ତ ହେଲେ, ଭଗବାନଙ୍କୁ ଭଗବାନ ହାରିଗଲେ। ଭଗବାନ ଭକ୍ତଙ୍କ ଭିତରେ ଯେତେବେଳେ କମ୍ପିଟିସନ୍ ଚାଲେ, ସେତେବେଳେ ଭଗବାନ ହିଁ ହାରିଯାଆନ୍ତି, ତାଙ୍କର ଭକ୍ତ ଜୟଲାଭ କରନ୍ତି। ସେଥିପାଇଁ ଭାଗବତ 10 ସ୍କନ୍ଧ 14 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ବ୍ରହ୍ମା କହିଛନ୍ତି ସେ କଥା। ଇଏ ଯେତେବେଳେ ପଚାରିଥିଲେ ମହାପ୍ରଭୁ ପଚାରିଥିଲେ ରାୟ ରମାନନ୍ଦକୁ, କୁହ କେଉଁଟା ସାଧ୍ୟ ସାଧନ, ସେ ବିଷୟରେ ଆଲୋଚନା କରି ଅନ୍ତିମରେ ଇଏ କହିଲେ, ଏଇଟା ହେଉଛି ପ୍ରକୃତରେ କଳିଯୁଗ ପାଇଁ ଏଇଟା ହେଉଛି ସାଧନ, ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଛି ଏଇଟା। କ'ଣ? ଜ୍ଞାନୀ ପ୍ରୟାସମ ମୋଦପାଶ ନମନ୍ତ ଏବ ଜୀବନ୍ତି ସନ୍ମୁଖରେ ତା ଭବଦୀୟ ବାର୍ତ୍ତାମ ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବାଂ ମନୋଭି ଝେ ପ୍ରାୟ ସୋ ଜିତୋ ଜିତୋ ପ୍ରେଷିତ ତ୍ରିଲୋକ୍ୟା। ଭଗବାନ ଅଜିତ, ତାଙ୍କୁ କେହି ଜିତିପାରିବେ ନାହିଁ। ଏ ବାଣ ଚାହୁଁଥିଲା ଭଗବାନ ଜିତିବ ବୋଲି ଆମେ କହିବା ସେ କଥା ଏ ଅଧ୍ୟାୟରେ ବର୍ଣ୍ଣନା କରାଯିବ। କାରଣ ବଳି ମହାରାଜଙ୍କୁ ଯେଉଁ ତାଙ୍କ ପିତାଙ୍କୁ ଭଗବାନ ବାମନ ଦେବ ବନ୍ଦୀ କଲେ, ତାଙ୍କୁ ପରାସ୍ତ କରି ବନ୍ଦୀ କଲେ, ତେଣୁ ସିଏ ଚାହୁଁଥିଲେ ସେଥିରେ ଭଗବାନଙ୍କୁ ସେ ଭକ୍ତ ହେଲେ ନାହିଁ, ତେଣୁ ସେ ଶିବଜୀଙ୍କର ଭକ୍ତ ହେଲେ। ଏଇଠି ସେ କଥା ଆସିବ, ସେ ଚାହୁଁଥିଲେ ଭଗବାନ ମୋର ପିତାଙ୍କୁ ବନ୍ଦୀ କଲେ, ତେଣୁ ମୁଁ ତାଙ୍କୁ ବନ୍ଦୀ କରିବି, ତେଣୁ ଅନିରୁଦ୍ଧଙ୍କୁ ସେ ବନ୍ଦୀ କଲେ। ଏସବୁ କଥା ଆଚାର୍ୟମାନେ ଟିକାରେ କହିଛନ୍ତି। ତେଣୁ ଯାହା ହଉ, ଏ ଯେଉଁ କ'ଣ ଭଗବାନ ଯେଉଁ ବଳିଙ୍କୁ ପରାସ୍ତ କରିଥିଲେ, ବନ୍ଦୀ କରିଥିଲେ, ତେଣୁ ବାଣ ଚାହୁଁଥିଲେ ଭଗବାନ, ସେଥିପାଇଁ ଭକ୍ତ ହେଲେ ନାହିଁ। ଅବଶ୍ୟ ସିଏ ଅସତ୍ସଙ୍ଗର ପ୍ରଭାବରେ ଭଗବାନ ଭକ୍ତ ହେଲେ ନାହିଁ, କିନ୍ତୁ ତାଙ୍କର ପିତା, ଦେଖନ୍ତୁ ପିତାଙ୍କର ପିତାଙ୍କର ପିତା, ସେ ମଧ୍ୟ ମହାଜନ, ପିତା ଜଣେ ମଧ୍ୟ ମହାଜନ, କିନ୍ତୁ ମହାଜନ ହେଲେ ମଧ୍ୟ ସେ ମହାଜନଙ୍କ ପନ୍ଥାକୁ ଗ୍ରହଣ କଲେ ନାହିଁ, ସେ ଅନ୍ୟ ପନ୍ଥା ଗ୍ରହଣ କଲେ, ଶିବଜୀଙ୍କ ପନ୍ଥା ଶିବଜୀଙ୍କ ଶରଣରେ ଗଲେ। ଯଦିଓ ଶିବଜୀ ଜଣେ ବୈଷ୍ଣବ, ଶିବଜୀଙ୍କ ଶରଣରେ ଗଲେ ମଧ୍ୟ ଯଦି କୌଣସି ଅନ୍ୟ କୌଣସି ମନରେ ନଥାଏ, କାମନା ନଥାଏ, କି ଯଦି ଜଣେ ଶିବଜୀଙ୍କର ଶରଣରେ ଯିବେ, ତାହେଲେ ମଧ୍ୟ ସେ ଶ୍ରେଷ୍ଠ ଭକ୍ତରେ ପରିଣତ ହୋଇଯିବେ। ଏ କଥା ବହୁତ ରହିଛି, ଆମେ କେତେବେଳେ ପୁଣି ପ୍ରସଙ୍ଗ ଆଲୋଚନା କରିବା। ତେଣୁ ଆମର ସେ ଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି, ଶିବଜୀ ଜଣେ ବୈଷ୍ଣବ ଅଗ୍ରଗଣ୍ୟ, ବୈଷ୍ଣବମାନଙ୍କ ଯଥାସମ୍ଭୁ, କିନ୍ତୁ ତାଙ୍କର 2 ପ୍ରକାର ଆଶୀର୍ବାଦ ରହିଛି, ବା 2 ପ୍ରକାର ବର ସେ ପ୍ରଦାନ କରନ୍ତି। ଗୋଟେ ହେଉଛି ସକପଟ କୃପା, ଗୋଟେ ଅକପଟ କୃପା। ସାଧାରଣତଃ ଅସୁରମାନେ ଶିବଜୀଙ୍କର ସକପଟ କୃପା ପ୍ରାପ୍ତ ହୁଅନ୍ତି, କପଟଯୁକ୍ତ କୃପା ପ୍ରାପ୍ତ ହୁଅନ୍ତି, କିନ୍ତୁ ଯେଉଁମାନେ ଶୁଦ୍ଧ ଭକ୍ତ ବା ଯେଉଁମାନଙ୍କର କୌଣସି କାମନା ନଥାଏ ସେମାନେ ଶିବଜୀଙ୍କ ଶରଣ ଯାଆନ୍ତି, ସେମାନେ ଶିବଜୀଙ୍କର ଅକପଟ କୃପା ପ୍ରାପ୍ତ ହୁଅନ୍ତି। ଏହି ପ୍ରସଙ୍ଗରେ ଆମେ ଗୋଟିଏ କଥା ଖାଲି କହିଦେବା, ଆମର କଥାଟି କୁହାଯାଇଛି, କାଶୀର ଜଣେ ବ୍ରାହ୍ମଣ ଥିଲେ, ଶିବଜୀଙ୍କୁ ସେ ଆରାଧନା କରୁଥିଲେ, ସେ ଜଣେ ତାଙ୍କର ମନରେ କୌଣସି କାମନା ନଥିଲା, ଶିବଜୀଙ୍କୁ ଆରାଧନା କରୁଥିଲେ, ଏଇଟା ମୋର ଦରକାର ସେଇଟା ଦରକାର ଏଇଥିପାଇଁ ଯାଇନଥିଲେ, ଶିବଜୀଙ୍କର ପୂଜା କରୁଥିଲେ, ତେଣୁ ଶିବଜୀ ତାଙ୍କୁ ଅକପଟ କୃପା ପ୍ରଦାନ କଲେ। କ'ଣ କଲେ, କହିଲେ ତୁମେ ଗରିବ ରହିଛ, ତୁମେ ଯାଅ ବୃନ୍ଦାବନକୁ ଯାଇକରି ସନାତନ ଗୋସ୍ୱାମୀ ରହିଛନ୍ତି, ତାଙ୍କୁ କିଛି ଧନ ମାଗିଲେ ସେ ପ୍ରଦାନ କରିବେ। ତେଣୁ ସେ ବ୍ରାହ୍ମଣ ଜଣକ ଆସିଲେ ବୃନ୍ଦାବନକୁ, ଆସିକରି ସନାତନ ଗୋସ୍ୱାମୀଙ୍କର ସନ୍ଧାନ ପାଇକରି ଆସି ତାଙ୍କୁ ପ୍ରଣାମ କରି କହିଲେ, ପ୍ରଭୁ ଏଇଭଳି ଭାବରେ ଶିବଜୀ ମୋତେ କହିଛନ୍ତି, ଆପଣ କିଛି ମୋତେ ଧନ ପ୍ରଦାନ କରନ୍ତୁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ତୁମେ ମୋତେ କ'ଣ, ତୁମେ ମୋତେ ମାନେ କ'ଣ କ'ଣ ତୁମେ ମୋତେ ଇଏ କରୁଛ, ମୋତେ କ'ଣ ତ କହନ୍ତି, ଠକୁଛ, ଠକିବା ପାଇଁ ଏପରି କହୁଛ, କଥା ମୋତେ କହୁଛ, ମୋ ପାଖରେ କ'ଣ ଧନ ଅଛି, ଦେଖ ମୋର କୌପିନୀ ଆଉ କମଣ୍ଡଳୁ ଏତିକି ଅଛି ମୋର ଧନ ଦଣ୍ଡ, ଆଉ ମୁଁ କ'ଣ ତୁମେ ଦେବି, ନା ନା ମୋତେ କହିଛନ୍ତି ଶିବଜୀ କହିଛନ୍ତି ଆପଣ କିଛି ଦିଅନ୍ତୁ, ଯେମିତି ହେଲେ ଆପଣଙ୍କ ପାଖରେ କେଉଁଠି ରହିଛି। ତେଣୁ ସନାତନ ଗୋସ୍ୱାମୀ କହିଲେ, ହଁ ବର୍ତ୍ତମାନ ମନେ ପଡ଼ିଲା, ମୁଁ ଥରେ ଯାଉଥିଲି ସ୍ନାନ କରିବା ପାଇଁ ଯମୁନା ନଦୀକୁ, ଗୋଟେ ସ୍ପର୍ଶମଣି ପ୍ରାପ୍ତ ହୋଇଥିଲି, ସେଇଟାକୁ ମୁଁ ପକେଇଦେଇ ସେ କୁଣ୍ଡରେ ରହିଛି, ବ୍ୟାଗ ଗାର୍ବେଜ ରହିଛି ସେଇଠାରେ ଅଛି, ନେଇଯା ତାକୁ। ତେଣୁ ସେ ଯାଇକିରି ଦେଖିଲେ ସ୍ପର୍ଶମଣି ଚିକ୍ 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 କରୁଛି, ଆମେ ତ ଜାଣିନୁ ସ୍ପର୍ଶମଣି କେମିତିଆ, କିନ୍ତୁ ଶୁଣିଛୁ ଏଇଭଳି ଭାବରେ ଚିକ୍ 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 କରୁଛି ମଣି, ଏଇଭଳି ମଣି ସିଏ ସୁନ୍ଦର ରହିଛି, ତାହାକୁ ନେଇକରି ଗଲେ ବହୁତ ଆନନ୍ଦରେ ତାଙ୍କୁ ପ୍ରଣାମ କରି ଫେରିକିରି ଗଲେ। ଗଲାବେଳକୁ ସେହି ସମୟରେ ତାଙ୍କର ଶିବଜୀଙ୍କ ଅକପଟ କୃପା ପ୍ରାପ୍ତ ହୋଇଛନ୍ତି ସିଏ, ଏବଂ ଜଣେ ବୈଷ୍ଣବଙ୍କର ସେ କ'ଣ ତାଙ୍କର ଆସୋସିଏସନ୍ ପ୍ରାପ୍ତ ହୋଇଛନ୍ତି, ତାଙ୍କର ସଙ୍ଘ ପ୍ରାପ୍ତ ହୋଇଛନ୍ତି। ତେଣୁ ସେ ଚିନ୍ତା କରିବା ପାଇଁ ଲାଗିଲେ, କହିଲେ ଇଏ ଯଦି ଏତେ ବଡ଼ ମଣି, ଏତେ ବଡ଼ ତା'ର ରହିଛି ମୂଲ୍ୟ, ତାହେଲେ ସେ କାହିଁକି ଫିଙ୍ଗିଦେଲେ, ଏଇଟା କିଏ ଗାର୍ବେଜ ରଖିବ, ତା ମୂଳକୁ କିଏ କେଉଁଠି ଭଳି ଭାବରେ ସାଇତିକି ରଖିବ। ତେଣୁ ସେ ଆସି ପୁଣି ଫେରିକି ଆସିଲେ, ସନାତନ ଗୋସ୍ୱାମୀ ପଚାରିଲେ କ'ଣ ହେଲା, ପୁଣି କାହିଁ ଆସିଲ, ନା ପ୍ରଭୁ ଆପଣ ଯେଉଁ ଦେଲେ ଏଇଟା ଶ୍ରେଷ୍ଠ ନୁହଁ, ଆପଣ ଆଉ କ'ଣ ଗୋଟେ ରହିଛି ଆଉ କି ସେଇଟା ମୋତେ ପ୍ରଦାନ କରନ୍ତୁ, ନା ସେଇଟା ଯଦି ନେବ ତାହେଲେ ଏଇଟାକୁ ତ୍ୟାଗ କରିବାକୁ ପଡ଼ିବ। ତେଣୁ ସେ କହିଲେ ଠିକ୍ ଅଛି, ତାହାକୁ ନେଇକରି ଯମୁନା ନଦୀରେ ଫିଙ୍ଗି ଦେଇ ଆସିଲେ। ତେଣୁ ତାଙ୍କୁ ସେ ଜ୍ୟେଷ୍ଠ ଶ୍ରେଷ୍ଠ ଧନ ପ୍ରଦାନ କଲେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ହରେ ହରେ। ସତ ଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ, ସତ ଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ, ତଥାପି ନା ହରେ କୃଷ୍ଣ ନାମର ସମାନ, ତଥାପି ନା ହରେ କୃଷ୍ଣ ନାମର ସମାନ। ଏଇଭଳି ଭାବ ଭଗବାନ ଗୋଟିଏ ନାମ ସହିତ, ଗୋଟିଏ ନାମ ବହୁ ବଚନ କୁହାଯାଇ ନାହିଁ, ଗୋଟିଏ ନାମ ସହିତ ଶହେ ଭାର, ଗୋଟେ ଭାର ହେଉଛି କେତେ, ଗୋଟେ ଭାର ପାଖାପାଖି 8-10 କେଜି ପାଖାପାଖି 10 କେଜି ହେବ, ନା ନା ଏଇ ଯେଉଁ ରହିଛି ନା, ଏଇ ଯେଉଁ ଯେଉଁ ସତ୍ୟ ସତ୍ୟଭାମାଙ୍କର ପିତା ସତ୍ୟରାଜିତ ପ୍ରାପ୍ତ ହୋଇଥିଲେ, ସେ ଯେଉଁ ମଣି ପ୍ରାପ୍ତ ହୋଇଥିଲେ, ମଣିଟା କ'ଣ ତା ନା ସମତଙ୍କ ମଣି, ସେ ପ୍ରତିଦିନ 8 ଭାର ସୁନା ଦେଉଥିଲା। 8 ଭାର ସୁନାକୁ ହିସାବ କରାଯାଇଛି 77 କେଜି ପାଖାପାଖି, ହଁ 8 ଭାର 8 ଭାର ଦିଆଯାଉଥିଲା, ତେଣୁ ପାଖାପାଖି 10 କେଜି ହେବ ଗୋଟେ ଭାର, ହଁ ନା 10 କେଜି ଟିକେ କମ୍, ଯାହା ଆମେ ଏତିକି କେଜି ସୁନା ବା କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନା ସହିତ, ଏବଂ ଗୋଟିଏ କନ୍ୟା ଦାନ, ଗାଭୀ ଗୋଟିଏ ଗାଭୀ ଗୋଟିଏ କନ୍ୟା ମୋତେ ଦାନ କଲେ ମଧ୍ୟ ଏ ଭଗବାନ ଗୋଟିଏ ନାମ ସହିତ ସମାନ ହେବ ନାହିଁ। ଆଉ ଆମେ ଯେଉଁ ନେଉଛେ 16 ନାମ ନେଉଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, 16 ନାମରେ କେତେ ହବ ସେୟା କରନ୍ତୁ, କେତେ ଧନ ହେବ। ତେଣୁ ଏ ଯେଉଁ ରହିଛନ୍ତି ବଳି ମହାରାଜ, ସେଇଭଳି ଭାବରେ ତାଙ୍କର ମସ୍ତକର ଭଗବାନ ସେଠି ପରାସ୍ତ ହୋଇଗଲେ, ବଳି ମହାରାଜ ପରେ ପରାସ୍ତ ହୋଇଗଲେ, ତେଣୁ ତାଙ୍କର ଦ୍ୱାରପାଳ ରୂପରେ ରହିଲେ। ଏହାପରେ ଏଇ ଯେଉଁ ସପ୍ତମ ମନୁଙ୍କ ସମୟ ଚାଲିଛି, ଏ ବୈବସ୍ୱତ ମନୁଙ୍କର ସମୟ ଚାଲିଛି, ପ୍ରତି ମନୁଙ୍କର ସମୟ ହେଉଛି 71 ଦିବ୍ୟ ଯୁଗ। ମାତ୍ର 28 ଦିବ୍ୟ ଯୁଗ ସରିନାହିଁ, ଏ କଳିଯୁଗ ଶେଷ ହେଲେ 28ତମ କଳି ଯୁବ ମାନେ 28ତମ ଦିବ୍ୟ ଯୁଗ ଶେଷ ହେବ। ତାପରେ ଆହୁରି ପୁଣି ରହିଛି ପାଖାପାଖି 43 ଦିବ୍ୟ ଯୁଗ ରହିଛି। 71 ଦିବ୍ୟ ଯୁଗ ଗଲେ ଗୋଟିଏ ମନୁଙ୍କର ସମୟ ସରିବ, ତାପରେ ସେକେଣ୍ଡ ମନୁ ଆସିବ, ତାପରେ ନେକ୍ସଟ ମନୁ ଆସିବେ। ଏଇଭଳି ଭାବରେ 6 ମନୁ ଯାଇକରି ବର୍ତ୍ତମାନ ସପ୍ତମ ମନୁଙ୍କର 28ତମ ଦ୍ୱାପର ଯାଇକରି କଳି ଚାଲିଛି। ଏଇଭଳି ଭାବରେ 71 ଦିବ୍ୟ ଯୁଗ ଚାଲିଗଲା ପରେ ଅଷ୍ଟମ ମନୁ ଆସିବେ। ସିଏ ହେବେ ଏଇ ଅଷ୍ଟମ ମନୁଙ୍କ ସମୟରେ ସାବର୍ଣ୍ଣୀ ମନୁ ଯେଉଁ ଆସିବେ, ସେହି ସମୟରେ ପ୍ରତି ମନୁଙ୍କ ସମୟରେ 6 ପରିବର୍ତ୍ତନ ହୁଏ। ତାହାଦେହରେ ଗୋଟିଏ ପରିବର୍ତ୍ତନ ହେଉଛନ୍ତି ଇନ୍ଦ୍ର, ଇନ୍ଦ୍ର ପରିବର୍ତ୍ତିତ ହୁଅନ୍ତି, ଦେବତାମାନେ ମଧ୍ୟ ପରିବର୍ତ୍ତିତ ହୁଅନ୍ତି। ସେ ଇନ୍ଦ୍ର ହେବେ, ସେ ଏଇ ବଳି ମହାରାଜ ହେବେ, ବଳି ମହାରାଜ ହେବେ, ଇନ୍ଦ୍ର ହେବେ। ତେଣୁ ତାଙ୍କୁ ଇନ୍ଦ୍ରସେନ ବୋଲି ଭଗବାନ ତାଙ୍କୁ ସମ୍ବୋଧନ କରିଛନ୍ତି। କିଛି କାଳ ରୁହ, ତାପରେ ତୁମେ ହେବ, ଇନ୍ଦ୍ର ହେବ, ଏସବୁ କଥା ରହିଛି। ସେହି ସମୟରେ ବର୍ତ୍ତମାନ ଯେଉଁ ଇନ୍ଦ୍ର ରହିଛନ୍ତି, ସେ ତାଙ୍କୁ ଦେବେ ନାହିଁ, ସେ ପଦ ଦେବେ ନାହିଁ। ତେଣୁ ଭଗବାନ ତାଙ୍କଠାରୁ ସେ ପଦକୁ ଛଡ଼େଇକିରି ଆଣିବେ, ଆଣିକି ପୁଣି ପ୍ରଦାନ କରିବେ, ବଳି ମହାରାଜଙ୍କୁ ପ୍ରଦାନ କରିବେ। ପର ଭବିଷ୍ୟତରେ ଏସବୁ ହେବ, ଏସବୁ ଭବିଷ୍ୟତ ଘଟଣା ସବୁ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଶାସନ ଚାଲିଛି, ଭଗବାନ ଶାସନ, ତା'ଦେହରେ କୌଣସି ତ୍ରୁଟି ନାହିଁ, ତା ଦେହରେ କୌଣସି ଅମୋଘ ଦୃଷ୍ଟ ଅମୋଘ ଦୃକ୍ ବୋଲି ତାଙ୍କୁ କୁହାଯାଏ। କୋଟି କୋଟି ବର୍ଷ ପରେ କ'ଣ ହେବ, ସେସବୁ ବ୍ୟବସ୍ଥା କରିଦେଇଛନ୍ତି ତାଙ୍କର ସ୍କିମ୍ ଏଭଳି ଭାବରେ, ମାଷ୍ଟର ପ୍ଲାନ୍। ଆମେ ଚିନ୍ତା କରିପାରିବା, ଆମେ ଚିନ୍ତା କଲୁ ଆମର ଆମେ ପାଗଳ ହୋଇଯିବା। ଏଇଭଳି ଭାବରେ ଖାଲି ଗୋଟିଏ ବ୍ରହ୍ମାଣ୍ଡରେ ନୁହଁ, ଏଇଭଳି ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ସବୁର ସବୁ କରିଛନ୍ତି ସିଏ ଭଗବାନଙ୍କର କମ୍ପ୍ୟୁଟର କିଭଳି ଭାବରେ ଟିକା କରନ୍ତୁ, ଏ ଭଗବାନଙ୍କ ଲୀଳା ସବୁ ରହିଛି। ଯାହାହେଉ ମା'ମାନ ରୂପରେ ଆସିକରି ହରାଏ ଦାହି ମେଦିନୀ, ତାଙ୍କୁ ତିନି ଲୋକ ତିନି ପାଦ ଭୂମି ମାଗିକରି ତିନି ଲୋକକୁ ନେଇଗଲେ। ଭଗବାନଙ୍କର ବଚନକୁ ବୁଝିବା ଏତେ ସହଜ ନୁହଁ, ଭଗବାନ ସିଏ, ତେଣୁ ତାଙ୍କର କୃପାରୁ ହିଁ ତାଙ୍କୁ ବୁଝି ହେବ। ଭଗବାନ ତାଙ୍କୁ ପରୀକ୍ଷା କରୁଥିଲେ, ଆମର ଟିକେ କ'ଣ ଅସୁବିଧା ହେଲେ ଆମେ ଆଉ ପୂଜା କରିବୁ ନାହିଁ, ଆମେ ଏ ଭଗବାନ ଭକ୍ତ ହେବୁ ନାହିଁ, ଏମିତି ହେଲା ସେମିତି ହେଲା। କିନ୍ତୁ ଦେଖନ୍ତୁ କେତେ ପରୀକ୍ଷା କରୁଥିଲେ ଭଗବାନ, ପରୀକ୍ଷାର ସେହିସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ ବଳି ମହାରାଜ, ଉତ୍ତୀର୍ଣ୍ଣ ହୋଇଗଲେ, ତେଣୁ ସେ ମହାଜନରେ ପରିଣତ ହୋଇଗଲେ। କିନ୍ତୁ ତାଙ୍କର ଯେଉଁ ପୁତ୍ରମାନେ ଅଛନ୍ତି, 100 ପୁତ୍ର ରହିଛନ୍ତି, ତାଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଇଏ, ଇଏ ହେଉଛନ୍ତି ବାଣ ଜ୍ୟେଷ୍ଠ ପୁତ୍ର, ସେ କଥା କୁହାଯାଉଛି, ଏ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି। ତସ୍ୟ ଔରସ ସୁତୋ ବାଣ, ତାଙ୍କର ଔରସରୁ ଯାହାତ ହୋଇଥିଲେ, 100 ପୁତ୍ର ଯାହାତ ହୋଇଥିଲେ, ତାଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବାଣ। ତସ୍ୟ ଔରସ ସୁତୋ ବାଣ ଶିବଭକ୍ତି ରଥ ସଦା, ତେଣୁ ତାଙ୍କର ଯେତେବେଳେ ଜ୍ଞାନ ଆସିଲା, ସେ ଯେତେବେଳେ ଯେଉଁ କଥା ଜାଣିଲେ ବା ଯେତେବେଳେ ବଳି ମହାରାଜ ସେ ପ୍ରଦାନ କରୁଥିଲେ, ସେସବୁ ଦେଖୁଥିଲେ ତାଙ୍କର ପୁତ୍ର ମଧ୍ୟ, ତାଙ୍କର କନ୍ୟା ମଧ୍ୟ ଥିଲେ, ରତ୍ନାବଳୀ କୁହାଯାଏ, କନ୍ୟା କେତେ ଜଣ କହନ୍ତି ଭଉଣୀ, ଯାହା ବି ହେଉ କନ୍ୟା ସେ ଦେଖୁଥିଲେ ସେଇଠି। ଭଗବାନ ଯେତେବେଳେ ଆସିଥିଲେ ବର୍ଣ୍ଣନା କରାଯାଏ, ତାଙ୍କର କନ୍ୟା ଯେତେବେଳେ ଦେଖିଲେ ବ୍ରାହ୍ମଣ ରୂପରେ କେତେ ସୁନ୍ଦର ପିଲାଟି ହୋଇଛି, ଚିନ୍ତା କଲେ ମୋର ଏଇଭଳି ଗୋଟେ ପୁତ୍ର ହୁଅନ୍ତା କି, ଏଭଳି ଚିନ୍ତା କରିଥିଲେ। କିନ୍ତୁ ଭଗବାନ ବାମନ ଦେବ ଯେତେବେଳେ ତାଙ୍କର ବିରାଟ ରୂପକୁ ଦେଖେଇଲେ, ବିଶ୍ୱରୂପକୁ ଦେଖେଇଲେ, ସେତେବେଳେ ତାଙ୍କର ମନର ପରିବର୍ତ୍ତନ ଆସିଲା, କହିଲା ଏଭଳିଆ ପୁଅ ମୋର ହନ୍ଦା, ତାକୁ ମୁଁ ହତ୍ୟା କରିଥାନ୍ତି, ଏଭଳି ଦୁଇଟି ବିରୋଧ ଚିନ୍ତାଧାରା ଥିଲା। କିନ୍ତୁ ଭଗବାନ ଯେଉଁ ଆସିଲେ କୃଷ୍ଣ ରୂପରେ ଆସିକରି, ସେ ଦୁଇଟି ତାଙ୍କର ମନବାଚକୁ ପୂର୍ଣ୍ଣ କଲେ। ଭଗବାନ ସେଇ ଯେଉଁ କନ୍ୟା ତାଙ୍କ ଥିଲେ, କ'ଣ ତାଙ୍କ ନା ବଳି, କ'ଣ କି ବଳି, ରତ୍ନାବଳୀ, ସିଏ ଆସିଲେ କ'ଣ, ସେ ଆସିଲେ ବକି ରୂପରେ, ପୁତନା ରୂପରେ ଆସିଲେ, ଏବଂ ପୁତନା ସ୍ତନ୍ୟପାନ କରିବା ପାଇଁ ଆସିଥିଲା। ଓ ବକିଜଂ ସ୍ତନ କାଳକୂଟଂ ଜିଘାଶୟାପାୟଦପିୟ ସାଧ୍ୱୀ ଲେଭେ ଗତିଂ ଧାତୁ ଚିତାଂ ତତୋନ୍ୟଂ କୈଂବା ଦୟାଳୁଂ ଶରଣଂ ବ୍ରଜେମ। ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଏଭଳି ଭଗବାନ ଆଉ କିଏ ଦୟାଳୁ ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା? ଏଭଳି ଅସାଧୁ ବ୍ୟକ୍ତି ଥିଲା, ପୁତନା ସ୍ତନରେ କାହାଳକୁଟ ବିଷ ବଳିକି ଆସିଥିଲା, ମାଆଙ୍କର ରୋଲ୍ କରିଥିଲା। ସୁଦର୍ଶ ସ୍ୱାମୀ ଟୀକାର ଭାଷାରେ ଏଇ ଶ୍ଳୋକର ଭାଷାରେ କହୁଛନ୍ତି, କ'ଣ ଭକ୍ତ ବେଶ ମାତ୍ରେଣ କ'ଣ ସଦ୍ଗତିଂ ଦତ୍ତବା ନିତ୍ୟର୍ଥ, କେବଳ ସେ ଭକ୍ତ ବେଶ ଧାରଣ କରିଥିଲା, ମାଆଙ୍କର ବେଶ ଧାରଣ କରିଥିଲା, କିନ୍ତୁ ତାର ମନମାଂଛା ଥିଲା ତାଙ୍କୁ ହତ୍ୟା କରିବ, କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆସିଥିଲା। କିନ୍ତୁ ଭଗବାନ ତାହାର ଯେଉଁ ସ୍ତନ୍ୟପାନ କରିକି ତାର ପ୍ରାଣ ଯେଉଁ ନାଶ କଲେ, କିନ୍ତୁ ତାଙ୍କ ମାଆଙ୍କର ଗତିପାନ କଲେ। ଆଉ କିଏ କରୁଣ ଦୟା ବ୍ୟକ୍ତି ଅଛନ୍ତି, କ'ଣ କହ ଦୟାଳୁ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା? ଏଇଭଳି ଭାବରେ ସେଭଳି ମଧ୍ୟ ତାଙ୍କ ପୁତ୍ର ଦେଖୁଥିବେ, ଏଇ ଲୀଳାଟିକୁ ଭଳି ଯେଉଁ ରହିଛନ୍ତି ବାଣ ଏଇଟା ଦେଖିଥିବେ, ତେଣୁ ସିଏ ଆଉ ଭଗବାନ ଭକ୍ତ ହେଲେ ନାହିଁ। ତେଣୁ ବା ସେ ପରେ ଜନ୍ମ ହୁଏ, ମୁଁ ସେଟା କହିପାରୁନି ଠିକ୍ ଭାବରେ, କିନ୍ତୁ ଯାହା ବି ହଉ ଏ କଥାଟି ଶୁଣିଛନ୍ତି, ତେଣୁ ସିଏ ବିଷ୍ଣୁଙ୍କର ଭକ୍ତ ନ ହେଇକରି ଶିବଙ୍କର ଭକ୍ତ ହେଲେ। ଯେଉଁମାନେ ଭଗବାନ ବିଷ୍ଣୁ ଭକ୍ତ ଭାବେ ଦୈବ ଅସୁରସ୍ତତ୍ ବିପର୍ଯ୍ୟୟ, ଏସବୁ ଗୋଟେ ଶ୍ଳୋକ ଅଛନ୍ତି ଶାସ୍ତ୍ରରେ, ଦୌଭୂତ ସ୍ୱର୍ଗ ଲୋକେଶ୍ମି ଦୈବ ଅସୁର ବଚ, ଦୁଇ ପ୍ରକାର ଅଛନ୍ତି, ଜଣେ ହେଉଛନ୍ତି ଦୈବ ଦେବତା ଆଉ ଜଣେ ହେଉଛନ୍ତି ଅସୁର। ଦୈବ କିଏ ନା ବିଷ୍ଣୁ ଭକ୍ତ ଭାବେ ଦୈବ, ଯେଉଁମାନେ ବିଷ୍ଣୁଙ୍କର ଭକ୍ତ ସେମାନେ ହେଉଛନ୍ତି ଦେବତା, କିନ୍ତୁ ଅସୁରସ୍ତତ୍ ବିପର୍ଯ୍ୟୟ। ଅସୁର କିଏ ନା ଯେଉଁମାନେ ଭଗବାନ ବିଷ୍ଣୁଙ୍କର ଭକ୍ତ ନୁହନ୍ତି, ହଜାର ହଜାର ଦେବର 33 କୋଟି ଦେବତା ଅଛନ୍ତି ତାଙ୍କର ସବୁ ଭକ୍ତ, କିନ୍ତୁ ସେମାନେ ଅସୁର। ଭଗବାନ କୃଷ୍ଣଙ୍କର ବା ବିଷ୍ଣୁଙ୍କର ଯଦି ଭକ୍ତ ନୁହନ୍ତି ସେମାନେ ଅସୁର। ଏହି ପ୍ରସଙ୍ଗରେ କୁହାଯାଏ ଯେଉଁ ରହିଛନ୍ତି ଜରାସନ୍ଧ, ସେ ଜଣେ ବିଷ୍ଣୁଙ୍କର ଭକ୍ତ ଥିଲେ, କିଷ୍ଣୁ ବିଷ୍ଣୁଙ୍କର ଭକ୍ତ ଥାଇକରି ମଧ୍ୟ ସେ ଭଗବାନ କୃଷ୍ଣଙ୍କୁ ଗ୍ରହଣ କରୁନଥିଲେ। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଜରାସନ୍ଧ ଯଦିଓ ବିଷ୍ଣୁଙ୍କୁ ପୂଜା କରୁଥିଲେ, ବିଷ୍ଣୁଙ୍କର ଭକ୍ତ ଥିଲେ, କିନ୍ତୁ କୃଷ୍ଣଙ୍କୁ ସେ ଗ୍ରହଣ କରୁନଥିଲେ, ତେଣୁ ତାଙ୍କୁ ମଧ୍ୟ ଅସୁର କୁହାଯାଏ। ସେହିଭଳି ଭାବରେ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଯେଉଁମାନେ କୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରୁଛନ୍ତି ଆଉ ଚୈତନ୍ୟ ମହାପ୍ରଭୁଙ୍କୁ ଗ୍ରହଣ କରୁନାହାନ୍ତି ସେମାନେ ମଧ୍ୟ ଅସୁର। ଅସୁରର ବିରାଟ ଡେଫିନେସନ୍ ଦେଇଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ ବା ଭଗବାନ ଚୈତନ୍ୟ ମହାପ୍ରଭୁ ନିଜେ ଦେଇଛନ୍ତି। ତେଣୁ ଏହିଭଳି ଭାବରେ ଅସୁର ସାଧାରଣତଃ ଆମେ ଦେଖିବା, ଅସୁର କହିଲେ ଯେଉଁମାନେ ଭଗବାନ ବିଷ୍ଣୁଙ୍କର ଶରଣରେ ଯିବେ ନାହିଁ, ଯେମିତି ରାବଣ ହିରଣ୍ୟକଶିପୁ ଇତ୍ୟାଦି ସବୁ ରହିଛନ୍ତି, ଏହିଭଳି ଭାବରେ ବାଣ ଥିଲା, ଶିବଙ୍କର ଭକ୍ତ ଥିଲା, ଶିବଙ୍କର ଭକ୍ତ ଯାଇକରି କୁହାଯାଉଛି, ତସ୍ୟ ଔରସ ସୁତ ବାଣ ଶିବଭକ୍ତି ରଥ ସଦା, ସଦା ସବୁବେଳେ ପାଇଁ ଶିବଭକ୍ତିରେ ରଥ ରହିଥିଲେ, ତେଣୁ ତାଙ୍କର ମଧ୍ୟ ବହୁତ ଭଲ ଗୁଣ ଥିଲା। ମାନ୍ୟୁ ବଦାନ୍ୟୁ ଧୀମାଶ୍ଚ ସତ୍ୟସନ୍ଧ ଦୃଢ଼ବ୍ରତ, ତେଣୁ ସେ ଜଣେ ତାଙ୍କର କ'ଣ ମାନିନୀ ବ୍ୟକ୍ତି ଥିଲେ। ଅସୁରମାନଙ୍କର ଯେ କୌଣସି ଭଲ ଗୁଣ ନାହିଁ ତାହା ନୁହଁ, ଅସୁରମାନଙ୍କର ତ ବହୁତ ଭଲ ଗୁଣ ରହିଛି। ଯେତେବେଳେ ସମୁଦ୍ର ମନ୍ଥନ ଲୀଳାରେ ଷଷ୍ଠମାନଙ୍କ ସମୟରେ ଏ ଲୀଳାଟି ହେଇଥିଲା, ସେହି ସମୟରେ ଯେତେବେଳେ ଭଗବାନ କ'ଣ ଦେବତା ଅଜିତ ରୂପରେ ଆସିଥିଲେ, ସେହି ସମୟରେ ସମୁଦ୍ର ମନ୍ଥନ ସମୟରେ ହେଉଥିଲା, ବାସୁକି ନାଗ ମନ୍ଦରକୁ କ'ଣ ମନ୍ଥନ ଦଣ୍ଡ ହିସାବରେ ଗ୍ରହଣ କରାଯାଇଥିଲା, ମନ୍ଦର ପର୍ବତକୁ ସୁନାର ପର୍ବତ ଏବଂ ବାସୁକି ନାଗକୁ ରଜୁ ହିସାବରେ ଗ୍ରହଣ କରାଯାଇଥିଲା, ସେହି ସମୟରେ ଭଗବାନ କ'ଣ କଲେ ଯାଇକରି ତାଙ୍କର ମୁଖ ଯେଉଁ ରହିଛି, ବାସୁକି ନାଗଙ୍କର ମୁଖ ରହିଛି ସେହିପଟକୁ ଯାଇ ଗଲେ, ଏ ଯେଉଁ ମନ୍ଥନ ହବ ମନ୍ଥନ ପାଇଁ ଗଲେ, ଦେବତାମାନେ ମଧ୍ୟ ତାଙ୍କ ପଛରେ ଗଲେ, କିନ୍ତୁ ଅସୁରମାନେ ଅବଜେକ୍ସନ୍ କଲେ, ହେଲେ କାହିଁକି ଆମେ କ'ଣ ଛୋଟିଆ ବ୍ୟକ୍ତି କି କ'ଣ ଆମେ ମଧ୍ୟ ଶ୍ରୁତ ସମ୍ପନ୍ନା ପ୍ରଖ୍ୟାତ ଜନ୍ମକର୍ମ ବି, ଆମେ ମଧ୍ୟ ସବୁ ଶାସ୍ତ୍ର ଅଧ୍ୟୟନ କରିଛୁ, ଆମର ମଧ୍ୟ ଉନ୍ନତ କୋଡ଼ରେ ଜନ୍ମ ହେଇଛି, ତେଣୁ ଆମେ କାହିଁକି ପଛପଟ ଧରିବୁ, ଅହେର ଅଙ୍ଗ ଅମଙ୍ଗଳମ, ଏ ଯେଉଁ ସର୍ପର ପଛପଟ ଏଇଟା ଅମଙ୍ଗଳ, ତେଣୁ ଆମେ ଏଇଟା କରିବୁ ନାହିଁ, ଆମେ ମୁଖପଟ ଧରିବୁ। ତେଣୁ ଭଗବାନ ହସିଦେଲେ, ହସିଦେଇକି ପଛପଟକୁ ଆସିଲେ, ଏବଂ ଦେବତାମାନେ ପଛପଟକୁ ଆସିଲେ, ତେଣୁ ଅସୁରମାନେ ଆଗପଟେ ଯାଇକରି ଯେତେବେଳେ ମନ୍ଥନ କରାଯାଉଥିଲା, ବର୍ଣ୍ଣନା କରାଯାଇଛି, ଯେଉଁ ବାସୁକିଙ୍କର ମୁଖରୁ ସବୁ କ'ଣ ଅଗ୍ନିଜାହାତ ବିଷର ଅଗ୍ନି ବିଷ ଅଗ୍ନିଜାହାତ ହେଉଥିଲା, ସେମାନେ ସବୁ ପୋଡ଼ିକିରି କଳାପାଟ ଖାଇ ଯାଉଥିଲେ, ଏଭଳି ରହିଛି। ତାଙ୍କର ମଧ୍ୟ ବହୁତ ଜ୍ଞାନ ରହିଛି, ବହୁତ ଗୁଣ ରହିଛି, ରାବଣର ମଧ୍ୟ ବହୁତ ଗୁଣ ଥିଲା, ହିରଣ୍ୟକଶିପୁ ମଧ୍ୟ ବହୁତ ଗୁଣ ଥିଲା, କିନ୍ତୁ ହରାହୁ ଭକ୍ତସ୍ୟ କୁତ ମହତ୍ ଗୁଣ, ଭାଗବତ ପଞ୍ଚମ ସ୍କନ୍ଧରେ ଏ କଥାଟି କୁହାଯାଇଛି,
ଯେଉଁମାନେ ହରିଙ୍କର ଭକ୍ତ ନୁହନ୍ତି ତାଙ୍କର କ'ଣ ଭଲ ଗୁଣ? ଯଦିଓ ବହୁତ ଭଲ ଗୁଣ ରହିଛି, କିନ୍ତୁ ମୁଁ ଗୋଟାଏ ସବୁଠାରୁ ଡିମେରିଟ୍ ହେଉଛି କ'ଣ ନା, ସେମାନେ ଭଗବାନ ଭକ୍ତ ନୁହନ୍ତି। ତେଣୁ ଆମର ଶ୍ରୀମଦ ଗୌରକୁନ୍ଦ ସ୍ୱାମୀ ମହାରାଜ କହନ୍ତି, କୃଷ୍ଣ ଭକ୍ତି ଇଏ ହେଉଛି ଏକ ଏକକ ସଂଖ୍ୟା, କିନ୍ତୁ ଏକ ନାହିଁ ମାନେ ଯେତେ ଶୂନ ଅଛି ତାହାର କିଛି ମୂଲ୍ୟ ନାହିଁ। ସବୁ ଏଇସବୁ ଯେଉଁ ଭଲ ଗୁଣ, ଏଇ ଶୂନ ବିଷୟରେ କୁହାଯାଇଛି। ହଜାରଟା ଶୂନ ଥିଲେ କ'ଣ ହେବ, ତାର କିଛି ମୂଲ୍ୟ ନାହିଁ। କିନ୍ତୁ ଯଦି ଏକ ଗୋଟେ ରହିଛି ବାମ ପଟେ, ତାହେଲେ ତାହାର ମୂଲ୍ୟ ବଢ଼ି ବଢ଼ିକା ଯିବ, ଦଶ ଗୁଣ ଲେଖା ବଢ଼ି ବଢ଼ିକା ଯିବ। ଗୋଟିଏ ଶୂନର ମୂଲ୍ୟ ଦଶ ଗୁଣ ବଢ଼ିଯିବ। ତେଣୁ ସେହିଭଳି ଭାବରେ ଅସୁରମାନଙ୍କ ମଧ୍ୟ ଭଲ ବହୁତ ଭଲ ଗୁଣରେ ସବୁ ରହିଛି, କିନ୍ତୁ ଯେଉଁ ସବୁଠାରୁ ବିଗୁଣ ଗୋଟେ ରହିଛି ବା ଖରାପ ଗୁଣ ଯେଉଁ ରହିଛି, ଭଗବାନ ଭକ୍ତ ନୁହନ୍ତି। ତେଣୁ ତାଦ୍ୱାରା ସେ ଗୁଣର କିଛି ମୂଲ୍ୟ ନାହିଁ। ହରାଭ ଭକ୍ତ ସକୃତ ମହତ ଗୁଣା, ତେଣୁ ଆର ମଧ୍ୟ ବହୁତ ଭଲ ଗୁଣ ଥିଲା, ସେଇଟା ବର୍ଣ୍ଣନା କରାଯାଉଛି। ତସବୁ ଅରସ ସୁତ ହୋ ବାଣ ଶିବଭକ୍ତିରତ ସଦା, ସବୁବେଳେ ପାଇଁ ସେ ଶିବଭକ୍ତି କରୁଥିଲେ। କ'ଣ ଓଂ ନମ, କ'ଣ ଓଂ ନମ ଶିବାୟ, ଶିବଜୀଙ୍କର ମନ୍ତ୍ରପାଠ କରୁଥିଲେ ଶିବଭକ୍ତ ରତ ସଦା। କର୍ପୂର ଗୌରମ କରୁଣାବତାରମ, କର୍ପୂର ଗୌରମ କରୁଣାବତାରମ, ସଂସାର ସାରମ ଭୁଜଗେନ୍ଦ୍ରହାରମ, ସଂସାର ସାରମ ଭୁଜଗେନ୍ଦ୍ରହାରମ, ସଦା ବସନ୍ତମ ହୃଦୟାରବିନ୍ଦେ, ସଦା ବସନ୍ତମ ହୃଦୟାରବିନ୍ଦେ, ଭବାନୀ ଚୈତନ ମାମି, ଭବଂ ଭବାନୀ ଭବାନୀ ଚୈତନ। ତେଣୁ ଆମର ଗୋସ୍ୱାମୀ ତୁଳସୀ ଦାସ ଶିବଜୀଙ୍କର ପ୍ରାର୍ଥନା କରିଛନ୍ତି ଏହିଭଳି ଭାବରେ। ତେଣୁ ଶିବଙ୍କର ଭକ୍ତ ବହୁତ ରହିଛନ୍ତି, ଏ ପ୍ରଶ୍ନ ଦଶମ ସ୍କନ୍ଧ 88 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ପରୀକ୍ଷିତ ମହାରାଜ ପଚାରିବେ, ଯେଉଁମାନେ ଭଗବାନ ବିଷ୍ଣୁ ଲକ୍ଷ୍ମୀପତି ବିଷ୍ଣୁଙ୍କର ଭକ୍ତ ସେମାନେ ଧରିତ୍ର, କିନ୍ତୁ ଶିବଜୀଙ୍କର ଯେଉଁମାନେ ଭକ୍ତ ସେମାନେ ବହୁତ ଧନୀ, ଆର କାରଣ କ'ଣ? 88 ଅଧ୍ୟାୟରେ ପ୍ରଶ୍ନଟି ରହିଛି, ଏବେ ସେ ପ୍ରଶ୍ନର ଉତ୍ତର ଦେବା ନାହିଁ, କେତେବେଳେ ପ୍ରସଙ୍ଗ ଆମେ କହିବା। ତେଣୁ ଏହିଭଳି ଭାବରେ ବାଣ ଶିବଙ୍କର ଭକ୍ତ ଥିଲେ, ଶିବଙ୍କର ପୂଜା କରୁଥିଲେ, ଆରାଧନା କରୁଥିଲେ, ଶିବଭକ୍ତର ତ ସଦା। ମାନ୍ୟ ବଦାନ୍ୟ ଧୀମାସ, ବହୁତ ମାନନୀୟ ବ୍ୟକ୍ତି ଥିଲେ। ସେଇଭଳି ଭାବରେ ଉନ୍ନତି, ଯେମିତି ଆମର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ବହୁତ ମାନନୀୟ ବ୍ୟକ୍ତି, ସେଇଭଳି ଭାବେ ସେ ସ୍ତରରେ ଥିଲେ ସେ ବାଣ। ମାନ୍ୟ ବଦାନ୍ୟ, ବହୁତ ତାଙ୍କର ପିତା ଯେଉଁଭଳିଆ ଦାନୀ ଥିଲେ ସେ ମଧ୍ୟ ସେଇଭଳିଆ ଦାନୀ ଥିଲେ, ତାଙ୍କର ଏତେ ସବୁ ଭଲ ଗୁଣ ଥିଲା। ମାନ୍ୟ ବଧାନ୍ୟ ଧୀମାସ, ବହୁତ ବଡ଼ ବୁଦ୍ଧିମାନ ଥିଲେ। ଧୀମାନ ଧୀ କହିଲେ ବୁଦ୍ଧି, ବହୁତ ବଡ଼ ବୁଦ୍ଧି ଥିଲା। ବୁଦ୍ଧିର ମଧ୍ୟ ବିଭିନ୍ନ ସ୍ତର ଭିତରେ ଭଗବତ ଗୀତାରେ ଭଗବାନ କହିଛନ୍ତି ଅନେକ ପ୍ରକାର ବୁଦ୍ଧି ରହିଛି, କିନ୍ତୁ ଯେଉଁମାନେ ସର୍ବଶ୍ରେଷ୍ଠ ବୁଦ୍ଧି ସେ ବୁଦ୍ଧି ନଥିଲା ତାଙ୍କର। ଧୀମାନ ଯଦି ବୁଦ୍ଧି ଥିଲା କିନ୍ତୁ ସର୍ବଶ୍ରେଷ୍ଠ ବୁଦ୍ଧି ତାଙ୍କର ନଥିଲା। ଯେଉଁମାନେ ସର୍ବଶ୍ରେଷ୍ଠ ବୁଦ୍ଧି, ଯେଇ ଜନ ଭଜେ କୃଷ୍ଣ ସେ ବଡ଼ ଚତୁର, ସବୁଠାରୁ ଶ୍ରେଷ୍ଠ ବୁଦ୍ଧି ଯେଉଁମାନଙ୍କର ରହିଛି ଭାଗବତ ଏକାଦଶ ସ୍କନ୍ଧ 5 ଅଧ୍ୟାୟ 32 ଶ୍ଳୋକରେ ଏଇଟା ରହିଛି, କଳୌ କ'ଣ କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଶ୍ୱଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ଯଦି ସୁମେଧସ, ସେମାନେ ଅତ୍ୟନ୍ତ ବୁଦ୍ଧିମାନ, ସେମାନେ କଳି ଯୁଗରେ ଏ ଭଗବାନ ଏଇ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ। ତେଣୁ ଇଏ ଯଦିଓ ବୁଦ୍ଧି ଥିଲା କିନ୍ତୁ ଶ୍ରେଷ୍ଠ ବୁଦ୍ଧି ନଥିଲା। କିନ୍ତୁ ଆମେ ଦେଖିବା ଯେଉଁ ବୈଜ୍ଞାନିକମାନଙ୍କର ସେମାନେ କେତେ ପ୍ରଶଂସା ପ୍ରାପ୍ତ ହେଉଛନ୍ତି, ନୋବେଲ ପ୍ରାଇଜ୍ ପ୍ରତିବର୍ଷ କେତେ ନୋବେଲ ପ୍ରାଇଜ୍ ଦିଆଯାଉଛି, ତାଙ୍କର ବହୁତ ବୁଦ୍ଧି ଅଛି, କିନ୍ତୁ ଏ ବୁଦ୍ଧି ଦ୍ୱାରା ସେମାନେ ଭଗବାନଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ସେଇଟା ଶ୍ରେଷ୍ଠ ବୁଦ୍ଧି ନୁହଁ। ଯେଉଁ ଭଗବତ ଗୀତାରେ ଭଗବାନ କହିଲେ, ଦଦାମି ବୁଦ୍ଧି ଯୋଗଙ୍କ ତଙ୍ଗ ଯେନ ମାମ ଉପଜାନ୍ତି ତେ, ଭଗବାନ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇକରି ଭଗବାନଙ୍କର ସେବାରେ ରତ ରହନ୍ତି, ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରନ୍ତି, ଯାହାଫଳରେ କି ଆମେ ଭଗବାନ ପାଖକୁ ଯାଇପାରିବା। ତେଣୁ ସେ ବୁଦ୍ଧି ପ୍ରାପ୍ତ ହୋଇନଥିଲେ, ତେଣୁ ଶିବଜୀଙ୍କର ଶରଣରେ ଯାଇଥିଲେ। ଇଏ ଧୀମାଂସ ବହୁତ ବୁଦ୍ଧିମାନ ଏବଂ ସତ୍ୟସନ୍ଧୋ, ଯାହା କହିଦେଇଥିବେ ସେଥିରୁ ବିଚ୍ୟୁତ ହେବେ ନାହିଁ, ସତ୍ୟସନ୍ଧୋ। ଆମର ଦେଖିବା ବହୁତ ବଡ଼ ବଡ଼ ବ୍ୟକ୍ତି ଅଛନ୍ତି, କିନ୍ତୁ ତାଙ୍କର ଯେଉଁ ସତ୍ୟ କରିଥିବେ ସେ ଓହରି ଯିବେ। ସତ୍ୟରୁ ଯେଉଁମାନେ ଓହରି ଯିବେ ସେମାନେ ଏତେ ଉନ୍ନତ ସ୍ତରର ନୁହନ୍ତି, ତାଙ୍କର ଅପଦୋଷ ହେବ। ଏ ଗୋଟେ କଥା କହିକି ରଖୁନାହାନ୍ତି ଆଉ କ'ଣ। ଆମର କୁହାଯାଇଛି ପଥରର ଗାର, ଯେଉଁମାନେ ଭଗବାନ ଭକ୍ତ ତାଙ୍କର କଥା ହେଉଛି ପଥରର ଗାର ଭଳି, ଯାହା କହିଦେବେ ସେଇଟାକୁ ପାଳନ କରିବେ। କିନ୍ତୁ ଅନ୍ୟମାନଙ୍କର ଯେଉଁ କଥା କହିବେ ସେ ଜଳର ଜଳରେ ଗାର ପକେଇଦେଲେ ଯେମିତି ସିଲିପି ଯାଏ ସେଇଭଳି ଭାବରେ ଭକ୍ତଙ୍କର ଏହିସବୁ ଗୁଣ ସବୁ ରହିଛି। କିନ୍ତୁ ତାଙ୍କର ମଧ୍ୟ ସତ୍ୟସନ୍ଧ, ଯାହା କହିଥିବେ ସେଇଟା ଗ୍ରହଣ କରିବେ, କାର୍ଯ୍ୟରେ ପରିଣତ କରିବେ। ସତ୍ୟସନ୍ଧ ଏବଂ ଦୃଢ଼ବ୍ରତ, ଏହିଭଳି ଭାବରେ ଏ ବ୍ରତ ସବୁ ଦୃଢ଼ ଭାବରେ ପାଳନ କରୁଥିଲେ। ଦୃଢ଼ବ୍ରତ ବା ଅନ୍ୟ କିଛି ବ୍ରତ ତାଙ୍କର ଥିବ, ଦୃଢ଼ ଭାବରେ ସେଇଟା ପାଳନ କରୁଥିବେ। ଶୁଣିତା କିଏ ପୁରେ ରମ୍ୟେ, ଶୁଣିତପୁର ଯେଉଁ ତାଙ୍କର ରାଜ୍ୟର ସ୍ଥାନ ନାମ ଥିଲା ଶୁଣିତପୁର, ସେଇ ଆଖ୍ୟା କହିଲେ ତାର ନାମ ଶୁଣିତପୁରର ନାମରେ, ସେ ପୁରରେ ପୁର ଏବଂ ଗ୍ରାମ ଦୁଇଟି କଥା ରହିଛି। ଗ୍ରାମ ଗୋଟେ ହେଉଛି ପୁର ବା ସହର। ଆଚାର୍ଯ୍ୟମଣି ଟିକାର କହନ୍ତି ସହର କହିଲେ କେଉଁଟା ନା ଯେଉଁଠି ଦୋକାନ ବଜାର ରହିଛି, ଗ୍ରାମ କହିଲେ କେଉଁଟା ଜଣେ ଦୋକାନ ବଜାର ନାହିଁ। ଇଏ ହେଉଛି ତଫାତ୍, ଗ୍ରାମ ଆଉ ସହର ଭିତରେ ତଫାତ୍ ହେଉଛି ଏଇଟା। ତେଣୁ ଆମର ଏଇଟା ହେଉଛି ଗ୍ରାମ, ଇଏ ହେଉଛି କ'ଣ, ଇଏ ହେଉଛି ଭଗବାନ ଅଯୋଧ୍ୟା, ଏ କ'ଣ ଆମର ହେଉଛି ରଘୁନନ୍ଦନ ଧାମ, ଏଥିରେ କୌଣସି ଦୋକାନ ବଜାର ନାହିଁ, ଗ୍ରାମ ଭଳି ଏଇଟା। ପାଖରେ ସବୁ ଦୋକାନ ବଜାର ରହିଛି, ସହର ସେଇଟା ବୁର୍ଲା ସହର, କିନ୍ତୁ ଆମର ହେଉଛି ଗ୍ରାମ, ଏଠି କୌଣସି ଦୋକାନ ବଜାର ନାହିଁ। ବୃନ୍ଦାବନ ମଧ୍ୟ ସେଇଭଳି ବନ ଗ୍ରାମ। ତେଣୁ ଏଠି କୁହାଯାଉଛି ଦୃଢ଼ବ୍ରତା, ଶୁଣିତା କିଏ ପୁରୀ ରମ୍ୟେ, ସେ ଟାଉନରେ ସେ ରହୁଥିଲେ କ୍ୟାପିଟାଲ ସିଟି ଶୁଣିତ ଶୁଣିତପୁର, ତେଣୁ ସେଠି ସେ ରମ୍ୟେ ବହୁତ ଆନନ୍ଦରେ ରହିଥିଲେ, ବହୁତ ବହୁତ ଐଶ୍ୱର୍ଯ୍ୟ ଥିଲା। ଏ ପ୍ରଶ୍ନଟି ପଚାରିଛନ୍ତି ପରୀକ୍ଷିତ ମହାରାଜ, ଯେଉଁମାନେ ଶିବଜୀଙ୍କର ଭକ୍ତ ସେମାନେ ବହୁତ ଧନୀ, କିନ୍ତୁ ବିଷ୍ଣୁଙ୍କର ଭକ୍ତ କାହିଁକି ନିର୍ଦ୍ଧନୀ। ଏ ପ୍ରଶ୍ନର ଉତ୍ତରରେ ଶିବଜୀ ସୁଖଦେବ ଗୋସ୍ୱାମୀ କହିଛନ୍ତି, ଆମର ସମୟ ନାହିଁ, କେତେବେଳେ ପୁଣି ପ୍ରଶ୍ନ ପଡ଼ିଲେ କହିବା। ତେଣୁ ଏହିଭଳି ଭାବରେ ରମ୍ୟେ ବହୁତ ଐଶ୍ୱର୍ଯ୍ୟ ଥିଲା, ବହୁତ ଐଶ୍ୱର୍ଯ୍ୟ ଶିବଜୀଙ୍କର ଭକ୍ତ, ସିଏ ବହୁତ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥିଲେ। ରମ୍ୟେ ସ ରାଜ୍ୟ ମକରତ୍ପୁରା, ଅତୀତରେ ସେ ଏହିଭଳି ଭାବରେ ରାଜ୍ୟ ଶାସନ କରୁଥିଲେ, ସେ ଶୋଣିତପୁରର ରାଜ୍ୟରେ ରହିଥିଲେ, ରାଜ୍ୟ ଶାସନ କରୁଥିଲେ। ତେଣୁ ତସ୍ୟ ଶମ୍ଭୋ ପ୍ରସାଦେନ, ତସ୍ୟ କହିଲେ ସେ ବାଣଙ୍କର, ତାଙ୍କର ଶମ୍ଭୋ ପ୍ରସାଦେନ ଶିବଜୀଙ୍କର, ପ୍ରଥମେ କହିଲେ ଶଙ୍କର ଶିବ ବୋଲି କୁହାଗଲା, ତା ପୂର୍ବରୁ ଶ୍ଳୋକରେ କହିଲେ ଶଙ୍କର, ଏ ଶ୍ଳୋକରେ ଦୁଇଟି ଶବ୍ଦ ବ୍ୟବହାର କରେ, ଗୋଟେ ହେଉଛି ଶିବ, ଗୋଟେ ହେଉଛି ଶମ୍ଭୋ। ଏ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ପ୍ରତି ଶ୍ଳୋକ ପ୍ରତି ଅକ୍ଷରର ଅର୍ଥ ରହିଛି। ଶିବ ଶବ୍ଦର ଅର୍ଥ କ'ଣ, ଶିବ ହେଉଛି ମଙ୍ଗଳ। ଭାଗବତ ବର୍ଣ୍ଣନା କରାଯାଇଛି ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ନହିଁ ଏତେ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା, କେଉଁ ସବୁ ବର୍ଣ୍ଣନା କରେ, ନହିଁ ଏତେ ଅନ୍ୟ ଶିବ ପନ୍ଥା, ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବୋଧେ ଏସବୁ ରହିଛି, ନହିଁ ଏତେ ଅନ୍ୟ ଶିବ ପନ୍ଥା ସଂସୃତା ବିଶଦା ସଂସୃତା ବିହ ବାସୁଦେବ ଭଗବତୀ ଭକ୍ତିଯୋଗ ଯତ ଭବେ। ଶିବ ଶବ୍ଦର ଅର୍ଥ ହେଉଛି ମଙ୍ଗଳମୟ। ଏଇ ଭୌତିକ ଜଗତରେ ଆମେ ଏଇ ଭୌତିକ ଜଗତରେ ପ୍ରବେଶ କରିଯାଇଛେ, ଏଇ ଜଗତରେ ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ, ନହିଁ ଏତେ ଅନ୍ୟ ଶିବ ପନ୍ଥା, ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ। ବିଶତା ସଂସୃତା ବିହ, ଏଇ ଭୌତିକ ଜଗତରେ ଆମେ ଯେଉଁ ପ୍ରବେଶ କରିଯାଇଛେ, ସଂସ୍କୃତି ଜନ୍ମ ମୃତ୍ୟୁର ଚକ୍ର ଚାଲିଛି, ଏଠି ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ। କ'ଣ ମଙ୍ଗଳକର ପନ୍ଥା ନା, ବାସୁଦେବ ଭଗବତୀ ଭଗବାନ, ଯିଏକି ବାସୁଦେବ ବସୁଦେବଙ୍କ ପୁତ୍ର, ଭକ୍ତି ଯୋଗ ଯତ ଭାବେ, ତାଙ୍କ ପ୍ରତି ଯଦି ଆମେ ଭକ୍ତି କରିପାରିବା ସେଇଟା ହେଉଛି ସବୁଠୁ ଶ୍ରେଷ୍ଠ ମଙ୍ଗଳକର ପନ୍ଥା। ଶିବ ଶବ୍ଦର ଅର୍ଥ ହେଉଛି ଏଇଟା। କିନ୍ତୁ ଏଠି ଶିବଭକ୍ତିରତ ଯଦି ସେଇ ମଙ୍ଗଳକର ଭଗବାନଙ୍କର ଶରଣରେ ଯାଇଛନ୍ତି, କିନ୍ତୁ ତାଙ୍କର ମଙ୍ଗଳ ହୋଇପାରୁନାହିଁ, କାହିଁକି ଆମେ କହିଲେ ଶିବଜୀଙ୍କର ଦୁଇ ପ୍ରକାର କୃପା ରହିଛି, ଇଏ ବିଷ୍ଣୁଙ୍କର ଦ୍ୱେଷ କରିକି ଶିବଜୀଙ୍କର ଶରଣରେ ଯାଇଛନ୍ତି, ତେଣୁ ସେ ଶ୍ରେଷ୍ଠ ମଙ୍ଗଳ ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ସେହିଭଳି ଭାବରେ ଶିବ ପ୍ରତି ଶ୍ଳୋକରେ ଅନେକ ଅର୍ଥ ରହିଛି। ତେଣୁ ଏଠି କହୁଛୁ ତସ୍ୟ ଶମ୍ଭୋ ପ୍ରସାଦେନ, ଏଇ ଶମ୍ଭୋ ଶବ୍ଦ ବ୍ୟବହାର କରାଯାଇଛି, ଶମ୍ଭୁ ତାଙ୍କର କୃପାରୁ କିଙ୍କରା ଏବ ତେ ଅମରା, ପ୍ରସାଦେନ ଅମରା କିଙ୍କରା ଏବ, ଯେଉଁମାନେ ଏଇ ଶମ୍ଭୁଙ୍କର କିଙ୍କର ହେଇକି ରହିଥିଲେ ସିଏ କିଏ ବାଣ
କିନ୍ତୁ ତାଙ୍କର ଶିବଜୀଙ୍କର କୃପା ପ୍ରାପ୍ତ ହୋଇକରି ସେ ଏଭଳି ଶକ୍ତିଶାଳୀ ହୋଇଯାଇଥିଲେ, ଅମରା ଦେବତାମାନଙ୍କର ଗୋଟେ ନାମ ହେଉଛି ଅମରା, ଦେବତାମାନଙ୍କର ନାମ ବିଷୟରେ ବର୍ଣ୍ଣନା କରାଯାଇଛି ମୋ ଅମରକୋଷରେ, ଅମରା ନିର୍ଦ୍ଧରା ଦେବା ତ୍ରିଦଶା ବିଭୁଧା ସୁରା ତ୍ରିବେଣ ଏହିସବୁ ବିଭିନ୍ନ ପ୍ରକାର ତାଙ୍କ ନାମ ରହିଛି। ତେଣୁ ଏଠି ଅମରା ବୋଲି କୁହାଯାଉଛି, କାହିଁକି ତାଙ୍କୁ ଅମରା କୁହାଯାଉଛି, ସେମାନେ ମୃତ୍ୟୁବରଣ କରିବେ ନାହିଁ ସେଥିପାଇଁ ନା, ତାଙ୍କର ଯେଉଁ ଆୟୁଷ ରହିଛି ବହୁତ ଲକ୍ଷ ଲକ୍ଷ ବର୍ଷ ଆୟୁଷ ରହିଛି, ସେଥିପାଇଁ ତାଙ୍କୁ ଅମରା ବୋଲି କୁହାଯାଇଛି। ବର୍ଣ୍ଣନା କରାଯାଏ ଯେଉଁ ଦେବତାମାନଙ୍କର ଗୋଟେ ଦିନ ଆମର ପୃଥିବୀର ଦିନ ରାତି ମିଶିଲେ, ଗୋଟେ ଛଅ ମାସ ମିଶିଲେ ବର୍ଷେ ହେଲେ ତାଙ୍କର ଗୋଟେ ଦିନ ଏବଂ ଗୋଟେ ରାତି, ଏଇଭଳି ଭାବରେ ତାଙ୍କର ମାସ ବର୍ଷ ହୋଇକି ଦଶ ହଜାର ବର୍ଷ ସେ ଜୀବନ ଧାରଣ କରନ୍ତି ଦେବତାମାନେ। ଏଥିପାଇଁ ବହୁତ ଲମ୍ବି ଆୟୁଷ ଥିବାରୁ ତାଙ୍କୁ କୁହାଯାଉଛି ଅମରା ବୋଲି କୁହାଯାଇଛି। ତେଣୁ ଅମରାମାନେ ଇଏ ତାଙ୍କର କିଙ୍କର ହିସାବରେ ରହିଥିଲେ, ବାଣଙ୍କର କିଙ୍କର ହିସାବରେ ରହିଥିଲେ, କାହିଁକି ନା ଇଏ ଶିବଜୀଙ୍କର ଶକ୍ତିରେ ତାକୁ କେହି ଦେବତାମାନେ ମଧ୍ୟ ତାଙ୍କ ସହିତ ଭୟ କରୁଥିଲେ, ତାଙ୍କୁ ଭୟ କରୁଥିଲେ। ତେଣୁ ସହସ୍ର ବାହୁ ବ୍ୟାଧିନ ତାଣ୍ଡବେ ତୋସେନ ମୃଡ଼ମ, ଥରେ ଶିବଜୀଙ୍କୁ ଭକ୍ତ ହୋଇକରି ଶିବଜୀ ତାଙ୍କୁ ହଜାର ବାହୁ ପ୍ରଦାନ କରିଥିଲେ, ଏକ ହଜାର ବାହୁ ସହସ୍ର ବାହୁ ସହସ୍ର ବାହୁ। ଥରେ ଶିବଜୀ ତାଣ୍ଡବ ନୃତ୍ୟ କରୁଛନ୍ତି, ଶିବଜୀ ତାଣ୍ଡବ ନୃତ୍ୟ କରୁଛନ୍ତି, ଇଏ ଏକ ହଜାର ହାତରେ ତାଣ୍ଡବେ ତୋସେନ ମୃଡ଼ମ, ମୃଡ଼ମ ଶିବଜୀଙ୍କର ଆଉ ଗୋଟେ ନାମ କହିଛି ମୃଡ଼ମ ବୋଲି କୁହାଯାଉଛି, ବା ତାଙ୍କୁ ଦେବାଦେବ ଶିବ ମୃଡ଼ମ, ମୃଡ଼ମ ଶବ୍ଦର ଅର୍ଥ ଆମେ ଆଚାର୍ଯ୍ୟ ଟୀକାରେ କହିଛନ୍ତି। ତେଣୁ ଏହିଭଳି ଭାବରେ ଶିବଜୀ ଯେତେବେଳେ ତାଣ୍ଡବ ନୃତ୍ୟ କରୁଥିଲେ ଏକ ହଜାର ହାତରେ ବିଭିନ୍ନ ପ୍ରକାର ବାଦ୍ୟ ବଜାଇକରି ତାଙ୍କୁ ସନ୍ତୁଷ୍ଟ କରିଦେଲେ, ତେଣୁ ଶିବଜୀ ସନ୍ତୁଷ୍ଟ ହୋଇଗଲେ। ଶିବଜୀ ସନ୍ତୁଷ୍ଟ ହୋଇ ପଚାରିବେ ଆଉ କ'ଣ ବର ଦରକାର ସେଠି କୁହ, ସବୁ ଦେଇଛନ୍ତି, ଆଉ ପର ଶ୍ଳୋକ ସେଇଟା ଆଲୋଚନା କରାଯିବ। ତେଣୁ ଆମର ଏ ଶ୍ଳୋକର ଭାଷ୍ୟରେ ସନାତନ ଗୋସ୍ୱାମୀ କହୁଛନ୍ତି ମହାତ୍ମାନ ବୋଲି କୁହାଯାଇଛି, ମହାତ୍ମାନ ଶବ୍ଦର ଅର୍ଥ ହେଉଛି ଶ୍ରୀ ଭଗବତ ଭକ୍ତ ସ୍ୟାପି, ବଳି ହେଉଛନ୍ତି ମହାତ୍ମା କିନ୍ତୁ ତାଙ୍କର ପୁତ୍ର ହୋଇକରି ଇତି ବାଣସ୍ୟ ଅଭକ୍ତଂ ଧ୍ୱନିତମ, ଏଇ ବିପରୀତ କଥା କହିବା ପାଇଁ ସେଠି ମହାତ୍ମାନ ବୋଲି କୁହାଗଲା। ବଳି ମହାରାଜ ହେଉଛନ୍ତି ଭଗବାନ ଭକ୍ତ ମହାତ୍ମା, କିନ୍ତୁ ଇଏ ତାଙ୍କର ପୁତ୍ର ହୋଇକରି ମଧ୍ୟ ବିପରୀତ ଗୁଣ ଥିଲା, ଅଭକ୍ତତ୍ୱ ଧ୍ୱନିତମ। ଏ ପ୍ରତି ଶ୍ଳୋକେ ପ୍ରତ୍ୟକ୍ଷରେ ନାନା ଅର୍ଥ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର ଭାବରେ ଏଟାକୁ ତାଙ୍କ ଟୀକା ଦେଇଛନ୍ତି। ତାଣ୍ଡବେ ଶ୍ରୀ ଭାଗବତ ପ୍ରେମୋଲ୍ଲାସେନ, ଶିବ ଯେଉଁ ତାଣ୍ଡବ ନୃତ୍ୟ କରନ୍ତି, ସାଧାରଣତଃ ପ୍ରଳୟ ସମୟରେ ଶିବଜୀ ତାଣ୍ଡବ ନୃତ୍ୟ କରନ୍ତି। ଏ ଭୌତିକ ଜଗତରେ ଯେଉଁ ରହିଛନ୍ତି ଆଠ କ'ଣ ଚାରି ଆଠ ଦିଗରେ ଆଠଟି ହାତୀ ରହିଛନ୍ତି, ଆଠଟି ନା ଚାରୋଟି କ'ଣ ହାତୀ ରହିଛନ୍ତି, ସେମାନେ ଏ ପୃଥିବୀକୁ ରକ୍ଷା ବା ଏ ବିଶ୍ୱକୁ ବ୍ରହ୍ମାଣ୍ଡକୁ ରକ୍ଷା ଧାରଣ କରିଛନ୍ତି ରହିଛନ୍ତି। ଶିବଜୀ ଯେଉଁ ତାଣ୍ଡବ ନୃତ୍ୟ କରିବେ, ତାଙ୍କର ଯେଉଁ ରହିଛି ତ୍ରିଶୂଳ ରହିଛି, ସେ ତ୍ରିଶୂଳରେ ଏଇ ଆଠଟି ଯାକ ହାତୀକୁ ଫୁଟେଇକିରି ସେ ଧରିକି ନୃତ୍ୟ କରିବେ। ଶିବଜୀ ଏଭଳି ଭାବେ ତାଙ୍କର ଶକ୍ତି ରହିବେ, ପ୍ରଳୟ କାଳ ସମୟର କଥା ଆମେ ଚିନ୍ତା କରିପାରିବା ନାହିଁ, ଟିକିଏ ଇଏ ହେଇଗଲା ବେଳକୁ କାହିଁକି କ'ଣ ଭୟ ଆସିଯାଉଛି। ଶିବଜୀ ଏଇଭଳି ଭାବେ ତାଣ୍ଡବ ନୃତ୍ୟ କରନ୍ତି, ତେଣୁ ତାଣ୍ଡବ ନୃତ୍ୟ କାହିଁକି କରନ୍ତି ନା, ସେହି ସମୟରେ ମଧ୍ୟ ଶିବଜୀଙ୍କର ଭଗବତ ପ୍ରେମୋଲ୍ଲାସେନ, ସେହି ସମୟରେ ମଧ୍ୟ ତାଣ୍ଡବ ନୃତ୍ୟ ଯେତେବେଳେ କରନ୍ତି ଶିବଜୀ ଭଗବତ ପ୍ରେମରେ, ଆଜିର ପ୍ରଭୁପାଦଙ୍କର ବାଣୀ ଥିଲା ସେଇଟା, ଆମର ଯେଉଁ କୃଷ୍ଣ ଚେତନା ରହିଛି, କୃଷ୍ଣ ଚେତନା ହେଉଛି କ'ଣ ନା ଚାରୋଟି ଜିନିଷ, ଏ ଚାରୋଟି ପିଲା କ'ଣ କ'ଣ, ଫାଷ୍ଟ ହେଲା ଚାଣ୍ଟିଂ, ତାପରେ ଡ୍ୟାନ୍ସିଂ, ତାପରେ ଫିଷ୍ଟିଂ, ତାପରେ ରେଗୁଲେଟିଭ୍ ପ୍ରିନ୍ସିପଲ୍ସ ଦିଉତଙ୍କ ପାନ ସ୍ତ୍ରୀ, ଏଇଟା କଲେ ଆମେ ସକ୍ସେସ୍ ପାଇବା। ଏ ହେଉଛି ଏଇଭଳି ଭାବରେ ଡ୍ୟାନ୍ସିଂ ନୃତ୍ୟ, ଶିବଜୀ ସେଭଳିଆ ନୃତ୍ୟ କରନ୍ତି, ନୃତ୍ୟ କରୁଥିଲା ବେଳେ ଶ୍ରୀ ଭଗବତ ପ୍ରମୋଲ୍ଲାସନ ମୃଡ଼ମିତି, ସେଥିପାଇଁ ତାଙ୍କୁ ମୃଡ଼ ବୋଲି କୁହାଯାଉଛି, ମଙ୍ଗଳ ପ୍ରଦାନ କରିବେ ଏବଂ ଶାନ୍ତି ପ୍ରଦାନ କରିବେ। ମୃଡ଼ମ ଅର୍ଥ ହେଉଛି ସମସ୍ତଙ୍କ ପ୍ରତି ଦୟା କରିକିରି ମୃଡ଼ମ, ଏବଂ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ। ଶ୍ରୀ ଭଗବତ ଭକ୍ତି ପ୍ରବର୍ତ୍ତନାଦି ନାମ ଜଗତ ସୁଖକରମ ବିତି ଭାବ, ଏଇଭଳି ଭାବରେ ଶିବଜୀ ଭଗବତ ଭକ୍ତି ପ୍ରଚାର କରୁଛନ୍ତି ବା ପ୍ରଚାର କରୁଛନ୍ତି, ସେ ଭଗବତ ଭକ୍ତି ପ୍ରବର୍ତ୍ତନା ପ୍ରବର୍ତ୍ତନ କରିଛନ୍ତି। ଶିବଜୀଙ୍କର ଗୋଟେ ଧାରା ରହିଛି ଯେଉଁ କ'ଣ ବ୍ରହ୍ମ ରୁଦ୍ର ଏସବୁ ଚାରି କୁମାର କୁମାର ଏସବୁ ରହିଛି, ବ୍ରହ୍ମାଙ୍କର ଏସବୁ ଚାରୋଟି ସମ୍ପ୍ରଦାୟ ରହିଛି, ତେଣୁ ଶିବ ସମ୍ପ୍ରଦାୟରେ ଭକ୍ତି ପ୍ରବର୍ତ୍ତନ କରିକିରି ଜଗତ ସୁଖକରମିତି ଭାବ, ଜଗତକୁ ଆନନ୍ଦ ପ୍ରଦାନ କରନ୍ତି।
ତେଣୁ ଆମର କଥା ଗୋଟେ ବିଶ୍ରାନ୍ତ ବା 2 ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିବା।